ಶ್ರೀಮದ್ ಭಾಗವತಂ ದಶಮ ಸ್ಕಂದ 56 ಶ್ಲೋಕ 13 ತಮೇಕದಾ ಮಣಿಂಕಂಠೇ ತಮೇಕದಾ ಮಣಿಂಕಂಠೇ ರತಿಮುಚ್ಯ ಮಹಾಪ್ರಭಂ ರತಿಮುಚ್ಯ ಮಹಾಪ್ರಭಂ ರಸಿನೋಹಯಮಾರುಹ್ಯ ಮೃಗಯಾಂಗ್ಯಚರದ್ವನೆ ತಮೇಕದಾ ಮಣಿಂಕಂಠೇ ಪ್ರತಿಮುಚ್ಯ ಮಹಾಪ್ರಭಂ ರಸಿನೋಹಯಮಾರುಹ್ಯ ಮೃಗಯಾಂಗ್ಯಚರದ್ವನೆ ತಮೇಕದಾ ಮಣಿಂಕಂಠೇ ರತಿಮುಚ್ಯ ಮಹಾಪ್ರಭಂ ರಸಿನಮಯ ಮಾರುಹ್ಯ ಮೃಗಯಾಂಗ್ಯಚರದ್ವನೆ ಪ್ರತಿಮುಚ್ಯ ಮಹಾಪ್ರಭಂ ರಸನಹಯಮಾರುಹ್ಯ ಮೃಗಯಾಂಗ್ಯಚರದ್ವನೆ ತಮೇಕದಾ ಮಣಿಂಕಂಠೇ ಪ್ರತಿಮುಚ್ಯ ಮಹಾಪ್ರಭಂ ರಸನಹಯಮಾರುಹ್ಯ ಮೃಗಯಾಂಗ್ಯಚರದ್ವನೆ ಹರಿಕೃಷ್ಣ ಶುಕ್ರಣುವ ದಿನೆ ಸತ್ರಜಿತ್ಙ್ಕ ଭାଇ ପ୍ରସେନ ତାଙ୍କ ଗଳା ବା ବେକରେ ଉଜ୍ଜଳ ମଣିଟିକୁ ଝୁଲାଇ ଅଶ୍ୱାରୋହଣ କଲେ ଏବଂ ଶିକାର କରିବା ନିମନ୍ତେ ବନକୁ ଗଲେ। ଭାବାର୍ଥରେ କୁହାଯାଉଛି ସତ୍ରଜିତ୍ଙ୍କର ଶ୍ରୀକୃଷ୍ଣଙ୍କ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିବାର ଅଶୁଭ ଫଳ ପ୍ରକାଶ ହୋଇଚାଲିଛି। ହରିକୃଷ୍ଣ ଅବସ୍ଥାନ ବନ୍ଦେ ମାତୃବୃନ୍ଦ ଆପଣମାନଙ୍କୁ ଆମର ଏହି ଭାଗବତ କଥାକୁ ସ୍ୱାଗତ ଜଣାଉଛୁ। ତେଣୁ ଇଏ ଯେଉଁ କଥା ଚାଲିଛନ୍ତି ଦ୍ୱାରକାର କଥା, ଗତକାଲି ଆମେ ଆଲୋଚନା କରୁଥିଲେ ଭଗବାନ ଯାଚନା କଲେ ମଧ୍ୟ ସେ ଦେଲେ ନାହିଁ। ଯଦୁ ରାଜା ସରୁଣା ଭଗବାନ ନିଜ ପାଇଁ ମାଗୁନଥିଲେ, ଭଗବାନ ମାଗୁଥିଲେ ଯେଉଁ ରାଜା ଅଛନ୍ତି ଉଗ୍ରସେନ ତାଙ୍କ ପାଇଁ ମାଗୁଥିଲେ। କାରଣ ରାଜ୍ୟର ନିୟମ ଅନୁସାରେ ସେଇଟା ଯାହା କିଛି ମୂଲ୍ୟବାନ ବସ୍ତୁ ଆସୁଛି ପ୍ରକୃତରେ ରାଜାଙ୍କର ସେଠି ଅଧିକାର ରହିଛି। ତେଣୁ ଭଗବାନ ଏଇ କଥା କହିଲେ ମଧ୍ୟ ସିଏ ନୈବାର୍ଥ କାମକ ଅର୍ଥ କାମକ ଥିଲେ ସିଏ, ସେଇଥିପାଇଁକି ସିଏ ତାଙ୍କୁ ପ୍ରଦାନ କଲେ ନାହିଁ, ଚିନ୍ତା କଲେ ନାହିଁ। ଏଇ ଯେଉଁ ଭଗବାନ ମୋତେ କହିଲେ ଦେବା ପାଇଁ ଯତ୍ନା କଲେ, ମୁଁ ତାକୁ ଯଦି ପ୍ରତ୍ୟାଖ୍ୟାନ କରିବି ତା'ର କ'ଣ ଫଳ ହେବ, ଅତର୍କ୍ୟନ ଏଇଟା ଚିନ୍ତା କଲେ ନାହିଁ। ଆମେ ଗତକାଲି ଆଲୋଚନା କରୁଥିଲେ ଏସବୁ ବିଷୟରେ। ତେଣୁ ଏହିଭଳି ଭାବରେ ବିଭିନ୍ନ ଆଚାର୍ଯ୍ୟମାନେ ବିଭିନ୍ନ କଥା ଉପରେ କହିଛନ୍ତି। ତେଣୁ ଇଏ କ'ଣ କଲେ, ବର୍ତ୍ତମାନ ଗୋଟିଏ ଦିନର ଘଟଣା, ତାପରେ କିଛି ଦିନ ପରର ଘଟଣା, ଏକଦା ମଣିକଣ୍ଠେ ମଣିକୁ ମଣି ପୂଜିତ ହେଉଛନ୍ତି, ମଣିକୁ ଆଉ କଣ୍ଠରେ ଧାରଣ କରିବାର ଆବଶ୍ୟକତା ନଥିଲା। ଆଚାର୍ଯ୍ୟ ଟିକାରେ କଥା କହିଛନ୍ତି ଆସିବା କଥା, ଏକଦା ମଣିକଣ୍ଠେ ପ୍ରତିମୁଚ୍ୟ ମହାପ୍ରଭମ, ଏ ମଣିର ମହାପ୍ରଭାବ ରହିଛି। ଆମେ ଶୁଣୁଥିଲେ କିଭଳି ଭାବେ ପ୍ରଭାବ ରହିଛି, ଦିନକୁ 78 କେଜି ସୁନା ସେ ଦେବ, ଯାତ କରେଇବ, ଏବଂ ସେଠି କୌଣସି ପ୍ରକାର ଅନିଷ୍ଟ ରହିବ ନାହିଁ, ଏସବୁ ପ୍ରଭାବ ରହିଛି ମହାପ୍ରଭମ। କିନ୍ତୁ ସେଇ ମଣିକୁ ନିଜ କଣ୍ଠରେ ଧାରଣ କରିକରି ରସେନ ହୟମାରୁହ୍ୟ, ରସେନ କ'ଣ କରି ତାଙ୍କର ଭାଇ ରସେନ ହୟମାରୁହ୍ୟ, ହୟମାରୁହ୍ୟ କହିଲେ ଘୋଡ଼ା ଉପରେ ଚଢ଼ିକିରି ମୃଗୟାମ ବେଚର ଦୁବାନି, ମୃଗୟା କରିବା ପାଇଁ ଚାଲିଗଲେ, ବଣକୁ ଚାଲିଗଲେ ମୃଗୟା ବେଚର ଦୁବାନି। ତେଣୁ ଏ ରାଜାମାନଙ୍କର କର୍ତ୍ତବ୍ୟ ସେମାନେ ମୃଗୟା କରିକିରି ଯେ ପଶୁମାନଙ୍କୁ ଯେଉଁମାନେ ଉଦଣ୍ଡ ପଶୁ ରହିଛନ୍ତି ତାଙ୍କୁ ଦଣ୍ଡ ପ୍ରଦାନ କରିବେ। ପ୍ରଜା ଶବ୍ଦର ଅର୍ଥ ହେଉଛି ଯିଏ ଯାହା ତ ହେଇଛନ୍ତି ସେ ପ୍ରଜା ସେ ସେ ଦେଶରେ ସେ ରାଜାଙ୍କର ଯେଉଁମାନେ ସେ ଦେଶରେ ଯେଉଁମାନେ ଜନ୍ମ ହେଇଛନ୍ତି ପ୍ରଜା ପ୍ରକୃଷ୍ଟ ରୂପେଣ ଯାହା ହେଇଛି ପ୍ରଜା ତେଣୁ ଆମର ରହିଛି ପାଶ୍ଚାତ୍ୟ ଜଗତରେ ଆମେରିକା ଫାମେରିକାର ସେସବୁ ରହିଛି ସେଠି ଯିଏ ଜନ୍ମ ହେଇଗଲେ ସେ ଆମେରିକାର ସିଟିଜେନ୍ ହେଇଯିବେ ଇଏ ସିଟିଜେନସିପ୍ ଯେଉଁ ନାଗରିକ ପାଉଛନ୍ତି ତା'ର ବିଭିନ୍ନ ଉପାୟରେ ସବୁ ନାଗରିକତା ପ୍ରାପ୍ତ ହେଉଛନ୍ତି ସେଇ ଦେଶରେ ଯିଏ ଜନ୍ମ ହେଇଛନ୍ତି ସେ ସେଠିକାର ନାଗରିକ ହେବା କଥା ନିୟମ ଅନୁସାରେ କିନ୍ତୁ ସବୁ ଦେଶରେ ସେଇଟା ପାଳନ କରାଯାଉ ନାହିଁ କିନ୍ତୁ କେତୋଟି ଦେଶରେ ରହିଛି ସେଇଟା ସେ ଦେଶରେ ଜନ୍ମ ହେଇଗଲା ମାନେ ସେ ଦେଶର ନାଗରିକ ସେ ହେଇଗଲେ ପ୍ରଜା ତେଣୁ ରାଜାଙ୍କ ଅଧୀନରେ ସମସ୍ତେ ରହିବେ ପ୍ରଜା ଖାଲି ମନୁଷ୍ୟମାନେ ଯେ ତାଙ୍କର ରାଜାଙ୍କ ଅଧୀନରେ ତା ନୁହଁ ପଶୁପକ୍ଷୀ ଯେତେ ରହିଛନ୍ତି ସମସ୍ତେ ସେ ରାଜ୍ୟରେ ସମସ୍ତ ରାଜାଙ୍କର ଅଧୀନରେ ରହିବେ ପ୍ରଜା ତେଣୁ ଇଏ ରାଜା ଯିଏ ସେ କହିଲେ ମନୁଷ୍ୟମାନଙ୍କୁ ଯେ ଦଣ୍ଡ ପ୍ରଦାନ କରିବେ ତା ନୁହଁ ପଶୁପକ୍ଷୀ ଯେଉଁ ଉଦଣ୍ଡ ପଶୁ ସବୁ ରହିଛି ତାଙ୍କୁ ମଧ୍ୟ ସେ କ'ଣ ନିଜ ବଶ୍ୟତା ସ୍ୱୀକାର କରିବେ ତାଙ୍କୁ କଣ୍ଟ୍ରୋଲରେ ରଖିବେ ତେଣୁ ରାଜାଙ୍କର କର୍ତ୍ତବ୍ୟ ହେଉଛି ସେ ଯିବେ ମୃଗୟା କରିବା ପାଇଁ ଯିବେ ମୃଗୟାରେ ଯେଉଁମାନେ ପଶୁମାନେ ଉଦଣ୍ଡ ପଶୁ ରହିଛନ୍ତି ତାଙ୍କୁ ସେ ଦଣ୍ଡ ପ୍ରଦାନ କରିବେ ରାଜାଙ୍କର କର୍ତ୍ତବ୍ୟ ଇଏ ମଧ୍ୟ ରାଜା ଜଣେ ଥିଲେ ତେଣୁ ଇଏ ଯାଇଥିଲେ ସେଇଟା ଆମେ ଶୁଣୁଛେ ପରୀକ୍ଷିତ ମହାରାଜ ମଧ୍ୟ ସେଇଭଳି ଭାବରେ ଯାଇଥିଲେ ଶିକାର କରିବା ପାଇଁ ଯାଇଥିଲେ କାରଣ ଏଇ ରାଜାଙ୍କର କର୍ତ୍ତବ୍ୟ ହେଉଛି ଏଇଟା ତେଣୁ ଯେଉଁମାନେ ନିୟମ ଅନୁସାରେ କ୍ଷତ୍ରିୟମାନେ ରହିଛନ୍ତି ସେମାନେ ଏଇସବୁ କାର୍ଯ୍ୟ କରିବେ ସେ ମାଂସ ସେମାନେ ଭକ୍ଷଣ କରିବେ କ୍ଷତ୍ରିୟମାନେ ସେମାନେ ଏଇଭଳି ଭାବରେ ଯାଇକି ମାର୍କେଟରୁ କିଣିକିରି ଆଣିକି ମାଂସ ଖାଇବେ ନାହିଁ ମାଂସ ଖାଇବା ମାନେ ଏଇଭଳି ଭାବରେ ସେମାନେ ପଶୁକୁ ଆଣିକିରି ତାକୁ ବଧ କରିକିରି ବା ଯେଉଁ ରହିଛନ୍ତି କାଳୀଙ୍କୁ ସମର୍ପଣ କରିକି ସେଇଟାକୁ ପ୍ରଦାନ କରାଯିବ ସେଇ ମାଂସକୁ ସେମାନେ ଖାଇପାରିବେ ତେଣୁ ପଶୁମାନଙ୍କୁ ଯେଉଁ ଶିକାର କରାଯିବ ଏଇଟା ହେଉଛି ଅନୁମୋଦିତ ବେଦରେ ଅନୁମୋଦିତ ପନ୍ଥା ରହିଛି ସେମାନେ ତାଙ୍କୁ ନିଜ କଣ୍ଟ୍ରୋଲରେ ରଖିବା ପାଇଁ ଏସବୁ ବ୍ୟବସ୍ଥା କରାଯାଇଛି ଏଇଟାକୁ ଯେଉଁମାନେ ବୁଝିପାରନ୍ତି ନାହିଁ ସେମାନେ କହନ୍ତି କାହିଁକି ରାଜା ଏସବୁ କଲେ ପରୀକ୍ଷିତ ମହାରାଜ ମଧ୍ୟ ସେଗୁଡ଼ିକ କରୁଥିଲେ ଶିକାର କରିବା ପାଇଁ ଯାଇଥିଲେ କାରଣ ଇଏ ହେଉଛି ରାଜାଙ୍କର କର୍ତ୍ତବ୍ୟ ସମସ୍ତଙ୍କୁ ନିଜ ଅଧୀନରେ ରଖିବେ ତେଣୁ ଆମେ ସେଗୁଡ଼ା ଆଲୋଚନା କରିବା ନାହିଁ ପରୀକ୍ଷିତ ମହାରାଜଙ୍କ କଥା ତେଣୁ ଇଏ ଯେଉଁ ରହିଛନ୍ତି ଏଇଭଳି ଭାବରେ ଯେତେବେଳେ ଯାଉଛନ୍ତି ମୃଗୟା କରିବା ପାଇଁ ବେଚରତ ବନେ ଗୋଟେ ବଣ ଯାଉଛନ୍ତି ଏଇ ଦ୍ୱାରକା ଯେଉଁ ନିର୍ମାଣ କରାଯାଇଛି ସେଇଟା ବର୍ଣ୍ଣନା କରାଯାଇଛି ପୂର୍ବରୁ ବର୍ଣ୍ଣନା କରାଯାଇଥିଲା ମଥୁରା ଲୀଳାରେ ଭଗବାନ ଯେତେବେଳେ ମଥୁରା ଲୀଳା ଅନ୍ତିମ ସମୟରେ ପାଖାପାଖି 18 ବର୍ଷ କାଳ ଭଗବାନ ମଥୁରାରେ ଲୀଳା କଲେ ତାପରେ ଦ୍ୱାରକା ନିର୍ମିତ ହେଲା ଦ୍ୱାରକା ନିର୍ମିତ ହେଲା ଗୋଟେ ରାତିରେ ସବୁ ହେଇଗଲା ଆ ପୂର୍ବରୁ ଆମେ ଆଲୋଚନା କରିଛୁ ସେଇଟା ରାତିରେ ଏଇଟାର ବିସ୍ତାର ଥିଲା 12 ଯୋଜନ 12 ଯୋଜନ ରହିଛି କହିଲେ 86-96 ମାଇଲ ତାମାନେ ପ୍ରାୟ 150 କିଲୋମିଟର ପାଖାପାଖି ରହିଛି ବିସ୍ତାର ରହିଛି ଇଏ ଦ୍ୱାରକାର ଆଉ ଜଣେ ଆଚାର୍ଯ୍ୟ କହିଛନ୍ତି ତାପରେ ମଧ୍ୟ 18 ଯୋଜନର ରହିଛି ତାପରେ ତା'ର ଚାରିପଟେ ବାଉଣ୍ଡରୀ ଭଳି ସେସବୁ ରହିଛି 18 ଯୋଜନର ଏମିତି ହେଇକି ପାଖାପାଖି 30 ଯୋଜନର ସେ ଥିଲେ ସେ ବିସ୍ତାର ଥିଲା ସେଇ ଦ୍ୱାରକାର ତେଣୁ ଏଠି ସବୁ ବନ ମଧ୍ୟ ସବୁ ରହିଛି ବନରେ ଶିକାର କରିବା ପାଇଁ ଯାଉଥିଲେ ଶିକାର କରିଛନ୍ତି ମୃଗିଆ ବେଚରତ ବନେ ହୟମ ଆରୁହ୍ୟ ଘୋଡ଼ା ଉପରେ ଚଢ଼ିକିରି ଯଦିଓ ତାଙ୍କର ବହୁତ ରହିଛନ୍ତି ସୈନ୍ୟ ବ୍ୟତୀତ ସବୁ ରହିଛନ୍ତି ତେଣୁ ଆଚାର୍ଯ୍ୟ କହୁଛନ୍ତି ସେଠି ଟିକାରେ କିନ୍ତୁ ସେ ସୈନ୍ୟମାନଙ୍କୁ ନ ନେଇକିରି ଏକୁଟିଆ ଗଲେ ସାଧାରଣତଃ ରାଜାମାନେ ଯେଉଁ ଯାଆନ୍ତି ସୈନ୍ୟମାନଙ୍କୁ ନେଇକି ଯାଆନ୍ତି ସୈନ୍ୟମାନଙ୍କୁ ନେଇକି ଯାଆନ୍ତି ଶିକାର କରିବା ପାଇଁ ଏଇଭଳି ଭାବରେ ଗୋଟେ ଘଟଣା ହେଇଥିଲା ଜଣେ ରାଜା ଥିଲେ ତାଙ୍କର ମନ୍ତ୍ରୀ ବହୁତ ଭଗବାନଙ୍କ ଜଣେ ବଡ଼ ଭକ୍ତ ଥିଲେ ତେଣୁ ଯାହା ହେଉଥିଲା ବିଭିନ୍ନ ପ୍ରକାର ସୁବିଧା ଅସୁବିଧା ଯାହା ହେଉଥିଲା ସବୁ କଥାରୁ ଭଗବାନଙ୍କ ଇଚ୍ଛା ଯାହା ଭଗବାନ ମଙ୍ଗଳମୟ ଯାହା କରିଛନ୍ତି ଭଗବାନ ଭଲ କରିଛନ୍ତି ପ୍ରାଣୀର ମଙ୍ଗଳ ପାଇଁ କରିଛନ୍ତି ଏଇଭଳି ଭାବରେ କହନ୍ତି ଇଏ ଭକ୍ତର ଭାବ ହେଉଛି ଏଇଭଳି ଭାବରେ ସବୁବେଳେ ସବୁ ଯାହା ଆସିବ ଦୁଃଖ ଆସୁ ସୁଖ ଆସୁ ସବୁ ଭଗବାନ ପ୍ରଦାନ କରୁଛନ୍ତି ବ୍ରହ୍ମା ସେ କଥା କହୁଛନ୍ତି ଭାଗବତ 10:14 କହିଛନ୍ତି ଯେ ତତ୍ୟନୁକମ୍ପାଂ ସୁସମୀକ୍ଷମାଣ ଭଞ୍ଜାନ ଏବାତ୍ମକୃତଂ ବିପାକଂ ହୃଦବାଗ ପୂର୍ବୀର ବିଦଧନ ନମସ୍ତେ ଜୀବେତ ଯୋ ମୁକ୍ତି ପ୍ରଦେଶଦାୟ ଭାଗ ଏ ଶ୍ଳୋକଟି ବହୁତ ଗୁରୁତ୍ୱପୂର୍ଣ୍ଣ କାରଣ ମହାପ୍ରଭୁ ଯେତେବେଳେ ଯାଇଥିଲେ ପୁରୀକୁ ଜଗନ୍ନାଥ ପୁରୀ ମନ୍ଦିରରେ ଏଇ ଶ୍ଳୋକଟି ଆଲୋଚନା ହେଉଥିଲା ସାର୍ବଭୌମ ଭଟ୍ଟାଚାର୍ଯ୍ୟଙ୍କ ସହିତ ସାର୍ବଭୌମ ଭଟ୍ଟାଚାର୍ଯ୍ୟ ଶ୍ଳୋକଟି ଉଦ୍ଧାର କରିକିରି ଏ ଯେଉଁ ମୁକ୍ତି ପଦେଟାକୁ ପରିବର୍ତ୍ତନ କରି କହିଥିଲେ ଭକ୍ତି ପଦେ, ଏ ବିଷୟରେ ଆଲୋଚନା ହୋଇଥିଲା। ଯାହା ହଉ, ଏ ଶ୍ଳୋକର ଅର୍ଥ ହେଉଛି ଇଏ ଆମେ ଭକ୍ତମାନ ପାଇଁ ଏ ରହିଛି, ଭକ୍ତମାନେ ଏଇଭଳି ଭାବରେ ଜୀବନ ଯାପନ କରିବେ ନା, ଯାହା ଦୁଃଖ ଆସିଲା ଯାହା ଆସିଲା ଏ ଭଗବାନଙ୍କର ଅନୁକମ୍ପା, ଯତି ଅନୁକମ୍ପାନ ସୁସମୀକ୍ଷମାଣ, ଯଦି ସୁନ୍ଦର ଭାବରେ ସେମାନେ ବିଚାର କରିବେ ଆଉ ସମୀକ୍ଷା କରିବେ ଏ ବିପଦଟାକୁ, ସେମାନେ ଏଇଭଳି ଭାବରେ ଭାବିବେ, ଯତି ଅନୁକମ୍ପାନ ସୁସମୀକ୍ଷମାଣ ଭୁଞ୍ଜାମ ଏବାତ୍ମ କୃତଂ ବିପାକମ, ଆମେ ଯେଉଁ କଷ୍ଟ ପାଉଛେ ବା ବିପଦ ଆସୁଛି ଏ ଆମର ଆତ୍ମକୃତମ, ଆମେ କିଛି କରିଛେ ପାପ କାର୍ଯ୍ୟ କରିଛେ ଯେଉଁଥିପାଇଁ କି ବିପାକ ଆସିଲା ବା ବିପଦ ଆସିଲା। ତେଣୁ ଭୁଞ୍ଜାମ ଏବାତ୍ମକୃତଂ ବିପାକମ ହୃଦବାକ ବପୂର୍ଭିର ବିଦଧନ ନମସ୍ତେ, କାୟ ମନ ବାକ୍ୟରେ ଏଇଭଳି ଭାବରେ ଭଗବାନ ପ୍ରଣାମ କରି ଜୀବନ ଜୀବିତ ଯେଉଁ ମୁକ୍ତି ପଦେ ସଦା ହେବା, କେବଳ ଜଣେ କେବଳ ଜୀବନ ଧାରଣ କରିବ ତାହେଲେ ମୁକ୍ତି ପ୍ରାପ୍ତ ହେବା ପାଇଁ ସେ ଦାୟଭାଗ ବା ହକଦାର ହୋଇଯିବେ। ଆଚାର୍ଯ୍ୟମାନେ ଟିକାରେ କହନ୍ତି ଯେଉଁଭଳି ଭାବରେ ପିତାର ଧନରେ ପିତୃର ଅଧିକାର ରହିଛି, କେବଳ ସେ ବଞ୍ଚି ରହିଥିବାର ଅଛି, ପିତା ଚାଲିଗଲା ପରେ ପୁତ୍ର ସେ ଧନ ପ୍ରାପ୍ତ ହେବ, ସେହିଭଳି ଭାବରେ ଯେଉଁମାନେ ଏହିଭଳି ଭାବରେ ଜୀବନ ଯାପନ କରିବେ, ଜୀବନରେ ଯାହା ଦୁଃଖ ଆସୁ ସବୁ ଦୁଃଖଟାକୁ ନିଜର ବିପାକ ବା ପାପକର୍ମ ପ୍ରତିକ୍ରିୟା ବୋଲି ଭାବିକରି ଭଗବାନ କୃପା ବୋଲି ଧରିବେ, ଆମେ ଯେଉଁଟା ଅଧିକ ପ୍ରାପ୍ତ ହେବା କଥା ସେଇଟା କମିଯାଇଛି, ଏହିଭଳି ଭାବରେ ଯଦି ଜୀବନ ଯାପନ କରିବେ ତାହେଲେ ମୁକ୍ତି ପଦେ ସଦାୟ ଭାବ, ମୁକ୍ତି ପ୍ରାପ୍ତ ହେବା ପାଇଁ ସେ ହକଦାର ହୋଇଯିବେ। ତେଣୁ ଏହିଭଳି ଭାବରେ ଗୋଟେ ଘଟଣା ହୋଇଥିଲା, ଏ ରାଜା ଯିଏ ତାଙ୍କର ମନ୍ତ୍ରୀ ସେ ଜଣେ ଭକ୍ତ ଥିଲେ, ତେଣୁ ଯାହା ହେଉଛି ଭଗବାନଙ୍କ ଇଚ୍ଛା, ମଙ୍ଗଳମୟ ସେ, ତାଙ୍କର କିଛି ଅମଙ୍ଗଳ ସେ କରନ୍ତି ନାହିଁ, ଏଇଭଳି ଭାବରେ ସେ କହନ୍ତି। ଗୋଟେ ଥର ସେ ରାଜାଙ୍କର ଆଙ୍ଗୁଠିଟି କଟିଗଲା, ଏଇଟା ସମସ୍ତେ ଜାଣିଛନ୍ତି, ଯାହା ହେଉ ଆମ କଥା ପ୍ରସଙ୍ଗ ପଡ଼ୁଛି, ଆଙ୍ଗୁଠିଟି କଟିଗଲା, ସେଦିନ ରାଜା ଆସିଲେ, ରାଜସଭାକୁ ଆସିକରି କହିଲେ ଯେ ଆଜି ବଡ଼ ବିପଦର କଥା, ଆଜି ବଡ଼ ଦୁର୍ଦ୍ଦିନ, ମୋର ଆଙ୍ଗୁଠିଟି କଟିଗଲା। ସେ ମନ୍ତ୍ରୀ ଜଣକ ତାଙ୍କର ସବୁବେଳେ ଏଇଟା କହିବେ, ଯାହା ଭଗବାନ ମଙ୍ଗଳ ଯାହା କରିଛନ୍ତି ଭଲ କରିଛନ୍ତି, ଏଇ ଯେତେବେଳେ କହିଦେଲେ ସାଙ୍ଗେ ସାଙ୍ଗେ ରାଜାଙ୍କର କୋଧ ଆସିଗଲା, ଏ ରାଜା ମଙ୍ଗଳମୟ, ମୋର ଆଙ୍ଗୁଠି କଟିଗଲା, ଏ ଭଗବାନ କ'ଣ ମଙ୍ଗଳ କଲେ, ଏହିଭଳି ଭାବରେ କହିକରି ସେ ମନ୍ତ୍ରୀକୁ ନେଇ ବନ୍ଦୀ କରିଦେଲେ, ବନ୍ଦୀ ସାରା ରଖିଦେଲେ। ତାପରେ ଗୋଟେ ଦିନ ରାଜା ଯାଇଛନ୍ତି ଶିକାର କରିବା ପାଇଁ, ଇଏ ରାଜା ଯାଇଥିଲେ ଶିକାର କରିବା ପାଇଁ, ତେଣୁ ସେଇ କଥାଟି ଆମ ଆସିଗଲା, ମନକୁ ଆସିଗଲା, ସ୍ମରଣକୁ ଆସିଗଲା, ଏଇଭଳି ଘଟଣା ହୋଇଥିଲା। ପରୀକ୍ଷିତ ମହାରାଜ ମଧ୍ୟ ଯାଇଥିଲେ ଶିକାର କରିବା ପାଇଁ, ଏଇ ଶିକାର ବହୁତ ଘଟଣା ଅଛି ଶିକାର କରିବା, ପାଣ୍ଡୁ ମହାରାଜ ମଧ୍ୟ ଯେତେବେଳେ ଶିକାର କରୁଥିଲେ ସେଇଭଳି ଭାବରେ ଗୋଟେ ମାରିଥିଲେ ବାଣ, ସରବେଜି ବାଣ ମାରିଥିଲେ, ଯାହାଫଳରେ କି ଏ ଯେଉଁ କିଣ୍ଡନ ଋଷି ଜଣେ ଥିଲେ, କିଣ୍ଡନ ଋଷି ସେ ତାଙ୍କ ସ୍ତ୍ରୀଙ୍କ ସଙ୍ଗ କରୁଥିଲେ, ସେ ବିଦ୍ଧ ହୋଇଗଲେ ଏବଂ ସେ ତାଙ୍କୁ ଅବିଶ୍ୱାସ ଦେଲେ, ସେ ତାଙ୍କ ପତ୍ନୀଙ୍କ ସହିତ ମୃଗ ଭାବରେ ସଙ୍ଗ କରୁଥିଲେ, ଏହି ସମୟରେ ପାଣ୍ଡୁ ତାଙ୍କୁ ସ୍ୱର ମାରିଦେଇଥିଲେ, ତେଣୁ ତାଙ୍କୁ ସେ ଅବିଶ୍ୱାସ ଦେଇଦେଲେ ଯେ ତୁମେ ଯେତେବେଳେ ତୁମ ସ୍ତ୍ରୀ ସଙ୍ଗ କରିବ ତୁମେ ମୃତ୍ୟୁବରଣ କରିବ। ତେଣୁ ଏଇ ମହାଭାରତରେ ବହୁତ ଘଟଣା ସବୁ ରହିଛି ଏଇଭଳି ଭାବରେ, ଏଇ କାରଣ ଗୋଟେ ହୋଇଗଲା, ସେ କୁନ୍ତୀଦେବୀଙ୍କର ସେ ପୁତ୍ର ଯବାନ ହେଲେ, ସେ ଇଏ ଆଙ୍କର ପାଣ୍ଡୁଙ୍କ ସଙ୍ଗରେ ସେ ମାନେ ପ୍ରାପ୍ତ ହୋଇନାହାନ୍ତି, ସେ ବିଭିନ୍ନ ଦେବତାମାନଙ୍କର ସଙ୍ଗ କରିକି ସେଇଟା ପ୍ରାପ୍ତ ହୋଇଛନ୍ତି ତାଙ୍କ ପୁତ୍ରମାନଙ୍କୁ। ସେହିଭଳି ଭାବରେ ରାଜା ଦଶରଥଙ୍କ କଥା ଆସେ, ରାଜା ଦଶରଥ ମଧ୍ୟ ସେହିଭଳି ଭାବରେ ଶବ୍ଦବେଦୀ ବାଣ ମାରିଥିଲେ, ଯାହାକି ଯେଉଁ ରହିଛନ୍ତି ଆମର ଶ୍ରବଣ କୁମାର, ତାଙ୍କ ପିତାମାତା ଏମାନେ ସବୁ ଅନ୍ଧ ପିତା ଥିଲେ, ଅନ୍ଧ ପିତାମାତା ସବୁ ଅନ୍ଧ ଥିଲେ, ତାଙ୍କୁ ନେଇକି ତୀର୍ଥ କରାଉଥିଲେ। ତେଣୁ ଇଏ ଯେଉଁ ଦଶରଥ ମହାରାଜ ଯେଉଁ ମାରିଥିଲେ, ସ୍ୱରଟି ମାରିଥିଲେ, ସେ ମୃତ୍ୟୁବରଣ କଲେ, ତେଣୁ ସେମାନେ ଅଭିଶାପ ଦେଇଥିଲେ, ଆମେ ଯେମିତି ଆମ ପୁତ୍ରକୁ ନ ଦେଖିକି ମୃତ୍ୟୁବରଣ କରୁଛୁ ସେଇଭଳି ଭାବେ ତୁମେ ମଧ୍ୟ ତୁମେ ମୃତ୍ୟୁବରଣ କରିବ। ତେଣୁ ଭଗବାନ ରାମଚନ୍ଦ୍ର ଯେତେବେଳେ ଚାଲିଗଲେ, ଦଶରଥ ମହାରାଜ ଭଗବାନ ରାମଙ୍କର ନାମ ନେଇକରି ହା ହା ରାମ ରାମ ଏଇ ଏଇଭଳି ଭାବରେ ରାମ ହା ରାମ ହା ରାମ କହିକରି ସବୁ ସର୍ବତ୍ୟାଗ କରିଦେଲେ। ଏଇଭଳି ବହୁତ ଘଟଣା ରହିଛି। ଯାହା ହଉ, ଏଇ ଜଣେ ଯେଉଁ ରାଜା ଯଦି ଯାଇଥିଲେ, ତାଙ୍କ ଆଙ୍ଗୁଠି କଟିଯାଇଥିଲା, ତାଙ୍କ ସୈନ୍ୟମାନେ ଏପଟ ସେପଟ ହୋଇଗଲେ, ସେ ଏକୁଟିଆ ରହିଗଲେ, ଘୋଡ଼ା ଚଢ଼ିକି ଯାଉଛନ୍ତି ବିଭିନ୍ନ ସ୍ଥାନରେ ଚାଲିକି ଯାଉନାହାନ୍ତି ସବୁ ସୈନ୍ୟମାନେ ଏପଟେ ହେଇଗଲେ ଗୋଟେ ଯଶୁ ସର୍ଦ୍ଦାର ଆସିକରି ତାଙ୍କୁ ବାନ୍ଧିକି ନେଇଗଲେ ରାଜାଙ୍କୁ ବାନ୍ଧିକି ନେଇଗଲେ କାରଣ ତାଙ୍କର ଦରକାର ଥିଲା ଗୋଟେ ବଡ଼ି ପଶୁ ମନୁଷ୍ୟକୁ ବଡ଼ି ପକାଇଲେ କାଳିଦେବୀଙ୍କ ପାଖରେ ବଡ଼ି ପକାଇଲେ ସେ ଗୋଟେ ପୁତ୍ର ପ୍ରାପ୍ତ ହେବେ ଭାଗବତ ମୋର ଏକଥା ମଧ୍ୟ ବର୍ଣ୍ଣନା କରାଯାଇ ପଞ୍ଚମ ସ୍କନ୍ଧରେ ମଧ୍ୟ ବର୍ଣ୍ଣନା କରାଯାଇଛି ଜଡ଼ ଭରତ ଯେଉଁ ଥିଲେ ତାଙ୍କୁ ମଧ୍ୟ ଜଣେ ଦଶୁ ସର୍ଦ୍ଦାର ନେଇଯାଇଥିଲେ ବଳି ଦେବା ପାଇଁ ଯାହା ହଉ ତେଣୁ ଏଇଭଳି ଭାବରେ ଯେତେବେଳେ ସେ ରାଜାଙ୍କୁ ନେଇଗଲେ ବାନ୍ଧିକିରି ରାଜା କିଛି କରିପାରିଲେ ନାହିଁ ବଳି ଦେବା ପାଇଁ ବସିଲେ ସେତେବେଳେ ଦେଖିଲା ବେଳକୁ କ'ଣ ହେଇ ବଳି ଦେବା ପାଇଁ ବସିଥିଲେ ପୂଜକ ଯିଏ ତାଙ୍କର ଯେଉଁ ରହିଛି ଖଣ୍ଡା ରହିଛି ଖଣ୍ଡାରେ ତାକୁ ହତ୍ୟା କରିବାକୁ ବସିଲା ବେଳକୁ ଦେଖିଲା ବେଳକୁ ତାଙ୍କର ଆଙ୍ଗୁଠିଟି କଟିଯାଇଛି ଆଙ୍ଗୁଠିଟି କଟିଯାଇ ଯେତେବେଳେ ତାଙ୍କୁ କହିଲେ ଇଏ ବଳି ପାଇଁ ଉପଯୁକ୍ତ ପଶୁ ନୁହନ୍ତି କହିକି ତାଙ୍କୁ ଛାଡ଼ିଦେଲେ ଯାହାର କିଛି ଶରୀରରେ କିଛି ରହିଛି ଖୁଣ ରହିଛି ତାହେଲେ ସେ ପଶୁ ହେବା ପାଇଁ ଯୋଗ୍ୟ ନୁହଁ ହଁ ତେଣୁକରି ପୂଜକ କହିଲେ ନା ଇଏ ଯୋଗ୍ୟ ନୁହଁ କହିକି ତାଙ୍କୁ ଛାଡ଼ିଦେଲେ ରାଜା ଗୋଟେ ମୁହୂର୍ତ୍ତରେ ମୃତ୍ୟୁବରଣ କରିଥାନ୍ତେ ଗୋଟେ ମୁହୂର୍ତ୍ତରେ ମୃତ୍ୟୁବରଣ କରିଥାନ୍ତେ ସେ ମୃତ୍ୟୁରୁ ଉଦ୍ଧାର ପାଇଲେ ଏଇଭଳି ଭାବରେ ଆମ ସମସ୍ତଙ୍କ ଜୀବନରେ କିଛି ନା କିଛି ଅନୁଭୂତି ରହିଛି ମୃତ୍ୟୁ ମୁଖରୁ ଆମେ ସବୁ ରକ୍ଷା ପାଇଛୁ ବିଭିନ୍ନ ସମୟରେ ଭଗବାନ ରକ୍ଷା କରନ୍ତି ଭଗବାନ ତାଙ୍କୁ ରକ୍ଷା କଲେ ତେଣୁ ସେ ଚିନ୍ତା କଲେ ପ୍ରକୃତରେ ଯଦି ମୋର ଆଙ୍ଗୁଠିଟି ଯଦି କଟିନଥାନ୍ତା ତାହେଲେ ଆଜି ମୁଁ ଏଇଠି ମୃତ୍ୟୁବରଣ କରିଥାନ୍ତି ମୋର ବେକ କଟିଥାନ୍ତା ତେଣୁ ସେ ମନ୍ତ୍ରୀଙ୍କ ପାଖରେ ତାଙ୍କେ ବହୁତ କୃତଜ୍ଞତା ପ୍ରକାଶ କରି ଯାଇକି ଆସିକରି ସାଙ୍ଗେ ସାଙ୍ଗେ ଆସିକରି ମନ୍ତ୍ରୀଙ୍କୁ ଉଦ୍ଧାର କଲେ ବନ୍ଦୀଶାଳରୁ ତାଙ୍କୁ ଇଏ କରିଦେଲେ ମୁକ୍ତ କରିଦେଲେ ତାଙ୍କୁ ପଚାରିଲେ ମନ୍ତ୍ରୀଙ୍କୁ ବହୁତ ତାଙ୍କୁ ପ୍ରଶଂସା କଲେ ଆପଣ ଯାହା କହୁଥିଲେ ବହୁତ ଠିକ୍ କଥା ମୁଁ ବୁଝିପାରୁନଥିଲି ଭଗବାନ ଯାହା କରନ୍ତି ପ୍ରାଣୀର ମଙ୍ଗଳ ପାଇଁ କହିକରି ତାଙ୍କୁ ପଚାରିଲେ ଠିକ୍ ଅଛି ମୁଁ ଆଜି ଉଦ୍ଧାର ପାଇଲି ପ୍ରକୃତରେ ଯଦି ମୋର ଆଙ୍ଗୁଠିଟି କଟିଯାଇନଥାନ୍ତା ତାହେଲେ ମୋର ବେକଟି ଆଜି କଟିଥାନ୍ତା କିନ୍ତୁ ମୁଁ ଜାଣିପାରୁନାହିଁ ତୁମର କ'ଣ ମଙ୍ଗଳ କଲେ ଭଗବାନ ତୁମକୁ ତ ବନ୍ଦୀ କରି ମୁଁ ରଖିଲି ତୁମର କ'ଣ ମଙ୍ଗଳ ହେଲା ନା ମହାରାଜ ଆପଣ ଯଦି ମୋତେ ବନ୍ଦୀ ନ କରିଥାନ୍ତେ ତାହେଲେ ମୁଁ ଆପଣଙ୍କ ସାଙ୍ଗରେ ଥାନ୍ତି ଆଉ ମୋର ତ ଆଙ୍ଗୁଠି ମଙ୍ଗୁଠି କିଛି କଟିନାହିଁ ମୋର ବେକଟି କଟିଥାନ୍ତି ଏଇଭଳି କଥା ରହିଛି ତେଣୁ ଇଏ ଯେଉଁ ରହିଛି ଯେଉଁ ଦୁଃଖ ଆସୁ ବା ସୁଖ ଆସୁ ଇଏ ଭଗବାନଙ୍କ ଇଚ୍ଛା ଅନୁସାରେ ଆମେ ଭାବିବା ଏଇଟାକୁ ଭଗବାନଙ୍କ ଇଚ୍ଛା ଭଗବାନଙ୍କ କୃପା ଅନୁକମ୍ପା ତତେ ଅନୁକମ୍ପା ସବୁ ଅବସ୍ଥାକୁ ଭଗବାନ କୃପା ବୋଲି ଧରିକିରି ଆମେ ଜୀବନ ଧାରଣ କରିବା ଭକ୍ତର ଜୀବନ ଧାରଣର ଉପାୟ ହେଉଛି ଏଇଟା ଏ ସୂତ୍ର ଜୀବନରେ ସିଦ୍ଧି ପ୍ରାପ୍ତ ହେବା ପାଇଁ ସୂତ୍ର ହେଉଛି ଏଇଟା ବିଭିନ୍ନ ସମୟରେ ବିଭିନ୍ନ ବିପଦ ଆସିବ କିନ୍ତୁ ସେ ବିପଦରେ ଆମେ ଧୈର୍ଯ୍ୟ ହରା ହେବ ନାହିଁ ଭଗବତ ଗୀତାରେ ଭଗବାନ କହିଲେ ଦୁଃଖେଷୁ ଅନଦିଗ୍ନ ମନା ସୁଖେଷୁ ବିଗତ ସୃହ ଭୀତରାଗ ଭୟ କୋଧ ସ୍ଥିତଧୀନ ଉଚ୍ଚତେ ଦ୍ୱିତୀୟ ଅଧ୍ୟାୟରେ ଭଗବାନ ଏଇଟାକୁ ଇଏ ହେଉଛି ସ୍ଥିତପ୍ରଜ୍ଞର ଜୀବନ ଯାପନ ପ୍ରଣାଳୀ ହେଉଛି ଏଭଳି ଭାବରେ ସ୍ଥିତପ୍ରଜ୍ଞ ସକା ଭାଷା ସମାଧି ତେଶବ ସ୍ଥିତଧି କିମ୍ ପ୍ରଭାସ କିମ୍ ଆସିତ ବ୍ରଜତେ କିମ୍ ଯେଉଁମାନେ ସ୍ଥିତଧି ସ୍ତରକୁ ଗଲେଣି ସେମାନଙ୍କର ଜୀବନ ଯାପନ କିଭଳି ଭାବରେ ରହିଛି ଅର୍ଜୁନ ଏ ପ୍ରଶ୍ନଟି ପଚାରିଥିଲେ ଭଗବତ ଗୀତା ଦ୍ୱିତୀୟ ଅଧ୍ୟାୟ 54 ଶ୍ଳୋକରେ ତେଣୁ 55ରୁ 72 18ଟି ଶ୍ଳୋକରେ ଭଗବାନ ତାର ସବୁ ଉତ୍ତର ଦେଇଛନ୍ତି ସେଥିରେ ଏଇ ଗୋଟେ ଶ୍ଳୋକ ରହିଛି ଯିଏ ପ୍ରକୃତ ସ୍ଥିତଧି ଯେଉଁମାନେ ପ୍ରକୃତରେ ବୁଦ୍ଧିମାନ ବ୍ୟକ୍ତି ସେମାନେ ଦୁଃଖେଷୁ ଅନୁଦ୍ୱିଗ୍ନ ମନା ଦୁଃଖ ଆସିଲେ ସେମାନେ ଉଦ୍ବିଗ୍ନ ହେବେ ନାହିଁ ଅନୁଦ୍ୱିଗ୍ନ ହେଇକି ରହିବେ ଏବଂ ସୁଖେଷୁ ବିଗତ ସୁଖ ସୁଖ ଆସିଲେ ଆତ୍ମା ଆତ୍ମହରା ହେଇଯିବେନି ଆନନ୍ଦରେ ଭୀତ ରାଗ ଭୟ କ୍ରୋଧ ସ୍ଥିତଧୀନ ଉଚ୍ଚତେ ରାଗ ଭୟ ଏବଂ କ୍ରୋଧରୁ ଯେଉଁମାନେ ଉର୍ଦ୍ଧ୍ୱକୁ ଗଲେଣି ତାଙ୍କୁ ସ୍ଥିତଧି କୁହାଯିବ ଏଇଭଳି ଭାବରେ 18ଟି ଶ୍ଳୋକରେ ଭଗବାନ ସେମାନଙ୍କ ସଂଜ୍ଞା ଦେଇଛନ୍ତି ପ୍ରଦାନ କରିଛନ୍ତି ସ୍ଥିତଧିମାନଙ୍କର କିଭଳି ଭାବରେ ସେମାନେ କଥା କହିବେ କିଭଳି ଜୀବନଯାପନ କରିବେ ସବୁ ରହିଛି ତେଣୁ ଇଏ ଯେଉଁମାନେ ଭକ୍ତ ସେମାନେ ଏଇଭଳି ଭାବରେ ଜୀବନଯାପନ କରିବା କଥା ଦୁଃଖ ଆସିଲେ ଉଦ୍ବିଗ୍ନ ହେବେ ନାହିଁ ଭଗବାନଙ୍କର ଇଏ କୃପା ବୋଲି ଭାବିବେ ଏଇଭଳି ଭାବରେ ଯଦି ଜୀବନଯାପନ କରିବେ ତାହେଲେ ମୃତ୍ୟୁ ସମୟରେ ସେମାନେ ମୁକ୍ତି ପ୍ରାପ୍ତ ହେବା ପାଇଁ ଯୋଗ୍ୟ ହେଇଯିବେ ମୁକ୍ତି ପ୍ରତି ସଦାଏ ଭାବ ତେଣୁ ଏଇ ଯେଉଁ ରହିଛନ୍ତି ଦୁଃଖ ଆସିଲେ ଆମେ ଯେମିତି ଆମେ ଭକ୍ତ ସାଲବେଗ ସବୁ ରଚନା କରିଛନ୍ତି ଦୁଃଖ ଆସିଲେ କିନ୍ତୁ ଭଗବାନ ପ୍ରାର୍ଥନା କରୁଥିଲେ ଏମାନେ ଯେଉଁମାନେ ଅତ୍ୟନ୍ତ ଉନ୍ନତ ସ୍ତରର ଭକ୍ତ ସେମାନେ ବିପଦ ଆସିଲେ ଭଗବାନ ପ୍ରାର୍ଥନା କରନ୍ତିନି ଦୁଃଖରୁ ମୁକ୍ତ ହେବା ପାଇଁ ଯେଉଁମାନେ ଅତ୍ୟନ୍ତ ଉନ୍ନତ ସ୍ତରର ଭକ୍ତ ସେମାନେ ମଧ୍ୟ ପ୍ରାର୍ଥନା କରନ୍ତିନି ବହୁ ଆମକୁ ରକ୍ଷା କରନ୍ତୁ ଯେଉଁଭଳି ଭାବରେ ଉଦାହରଣ ଦିଆଯାଇଛି କୁନ୍ତିଦେବୀ, କୁନ୍ତିଦେବୀ କହୁନାହାନ୍ତି ପ୍ରଭୁ ମୋତେ ବିପଦରୁ ରକ୍ଷା କରନ୍ତୁ, ସେ କହୁଛନ୍ତି ପ୍ରଭୁ ମୋତେ ବିପଦ ପ୍ରଦାନ କରନ୍ତୁ। ଭାଗବତ ପ୍ରଥମ ସ୍କନ୍ଧ ଅଷ୍ଟମ ଅଧ୍ୟାୟରେ ଏ ଶ୍ଳୋକଟି ରହିଛି, ଯେ ଭଗବାନ କହୁଛନ୍ତି ପ୍ରଭୁ ବିପଦ ସନ୍ତୁ ତାହା ଶସ୍ୟ ତତ୍ର ତତ୍ର ଜଗଦ୍ଗୁରୁ ଭବତୋ ଦର୍ଶନ ଯତ୍ ସାଧ ପୁନର୍ଭବ ଦର୍ଶନ। ସିଏ ଭଗବାନ ପ୍ରାର୍ଥନା କରୁଛନ୍ତି ପ୍ରଭୁ ମୋତେ ଆମକୁ ବିପଦ ପ୍ରଦାନ କରନ୍ତୁ, ବିପଦ ସନ୍ତୁ ନା ଆମକୁ ସବୁ ନା କହିଲେ ବହୁ ବଚନ କହୁଛନ୍ତି, କୁନ୍ତିଦେବୀ ଖାଲି ନିଜ ପାଇଁ କହୁନାହାନ୍ତି, ତାଙ୍କ ପୁତ୍ରମାନଙ୍କ ସହିତ ସମସ୍ତଙ୍କୁ ଭଗବାନ ପ୍ରାର୍ଥନା କରୁଛନ୍ତି, ଆମକୁ ପ୍ରଭୁ ବିପଦ ପ୍ରଦାନ କରନ୍ତୁ। ତାଙ୍କର ପୁତ୍ରମାନଙ୍କୁ ଅନେକ ବିପଦ ଭଗବାନ ଦେଇଛନ୍ତି, ବିପଦ ତା ପୂର୍ବରୁ ସେ କହିଥିଲେ କେତେ ପ୍ରକାର ବିପଦ ସବୁ ରହିଛି, ପିଲାଦିନରୁ ଆଣିକି ବିଷା ମହାଗ୍ନି ଏସବୁ ରହିଛି, ସବୁ ବିପଦ ସବୁ କହିଲେ ସେ କୁନ୍ତିଦେବୀ ତାଙ୍କ ପିଲାମାନଙ୍କୁ କେତେ ବିପଦ ସବୁ ରହିଛି। ପିଲାଦିନରୁ ତାଙ୍କ ପୁତ୍ରମାନଙ୍କୁ ବିପଦ ଆସୁଥିଲା, କିନ୍ତୁ ସିଏ ପ୍ରାର୍ଥନା କରନ୍ତି ପ୍ରଭୁ ଆମକୁ ଆହୁରି ବିପଦ ଦିଅନ୍ତୁ, ଯେତିକି ସଫିସିଏଣ୍ଟ ହେଲାନି ଆହୁରି ଦିଅନ୍ତୁ, ବିପଦ ଶୁଣନ୍ତୁ ତାହା ଶସ୍ୟ ତତ୍ର ତତ୍ର ଜଗଦ୍ଗୁରୁ ସବୁବେଳେ ପାଇଁ ଆମକୁ ବିପଦ ଦିଅନ୍ତୁ। ଯଦି ଭଗବାନ କହିବେ କୁନ୍ତିଦେବୀ ତାଙ୍କର ପିଉସୀ ହେବେ କହିବେ ପିଉସୀ ରାଣୀ କାହିଁକି କହୁଛି ବିପଦ ଦିଅନ୍ତୁ ବୋଲି, ସନ୍ତୁ ମାନେ ସନ୍ତୁ ନା ଅସନ୍ତୁ, ବିପଦ ଅସନ୍ତୁ ସନ୍ଧି ରହିଛି ଅକାର ଲାଗିଗଲେ ଅସନ୍ତୁ ହେଇଛି, ବିପଦ ଆସୁନାହିଁ କହୁଛ ନା ଆସୁ ବୋଲି କହୁଛ କ'ଣ କହୁଛ। ତେଣୁ ପ୍ରକୃତରେ କୁନ୍ତିଦେବୀ କହୁଛନ୍ତି ବିପଦ ଆମକୁ ଦିଅନ୍ତୁ, କାହିଁକି ନା ବିପଦ ପଡ଼ିଲେ ଆମେ ଆପଣଙ୍କୁ ସ୍ମରଣ କରିବୁ। ସିଏ ହେଉଛି ସମ୍ପଦ ନାଇବ ସମ୍ପଦ, ଯଦି ଭଗବାନଙ୍କୁ ସେମାନେ ଭୁଲିଗଲେ ସେ ସମ୍ପଦଟା ସମ୍ପଦ ନୁହଁ। ଏଇ ଆମେ ଦେଖୁଛେ ଏ ସମ୍ପଦ ଆସିଥିଲା ଏ ସତ୍ରାଜିତ୍ଙ୍କ ପାଖରେ ଏତେ ବିରାଟ ବଡ଼ ସମ୍ପଦ ଆସିଥିଲା, କ'ଣ ନ ମିଳିବ ତା ଦେହରେ ସମ୍ପଦ ରହିଛି, କିନ୍ତୁ ସେଇଟା ସମ୍ପଦ ହେଲା ନାହିଁ, ସେଇଟା ବିପରୀତ କାର୍ଯ୍ୟ କଲା, ଯଦି ଭଗବାନଙ୍କୁ ଭୁଲିଗଲେ ଭଗବାନଙ୍କ କଥାକୁ ଗ୍ରହଣ କଲେ ନାହିଁ। ଏବଂ ବିପଦ ନାଇବ ସମ୍ପଦ, ବିପଦ ମଧ୍ୟ ବିପଦ ନୁହଁ ଯଦି ଭଗବାନଙ୍କ ସ୍ମରଣ ଆସିଲା। ତେଣୁ ଭଗବାନ ଏଇଭଳି ବ୍ୟବସ୍ଥା କରନ୍ତି, ଭୌତିକ ଜଗତକୁ ବିପଦପୂର୍ଣ୍ଣ କରିଛନ୍ତି, ଦୁଃଖାଳୟମ ଅଶାଶ୍ୱତମ, ସବୁବେଳେ ଜଣେ ଦୁଃଖରେ ରହିବ, ଦୁଃଖାଳୟମ ଅଶାଶ୍ୱତମ, ଏବଂ ଜଣେ ଚାହିଁଲେ ମଧ୍ୟ ଦୁଃଖରେ ରହିବା ପାଇଁ ସେ ଦୁଃଖରେ ରହିପାରିବନି, କାହିଁକି ନା ଭୌତିକ ଜଗତ ସୃଷ୍ଟି ହେବ କିଛି କାଳ ରହିବ ତା'ପରେ ଧ୍ୱଂସ ହୋଇଯିବ, ଅଶାଶ୍ୱତମ। ତେଣୁ ବିପଦ ଦେଉଛନ୍ତି କାହିଁକି ନା ଜଣେ ଭଗବାନଙ୍କୁ ସ୍ମରଣ କରିବ, ସେଥିପାଇଁ ଭଗବାନ ବିପଦ ପ୍ରଦାନ କରନ୍ତି। କୁନ୍ତିଦେବୀ ସେ କଥା କହୁଛନ୍ତି ବିପଦ ସନ୍ତୁ ତାହା ଶସ୍ୟ ତତ୍ର ତତ୍ର ଜଗଦ୍ଗୁରୁ, ବିପଦ ପଡ଼ିଲେ ଆମେ ଆପଣଙ୍କୁ ସ୍ମରଣ କରିବୁ, ଭବତୁ ଆପଣଙ୍କୁ ସ୍ମରଣ କଲେ ଆପଣ ଦର୍ଶନ ଦେବେ ଆପଣଙ୍କୁ ଆମକୁ, ଭବତୁ ଦର୍ଶନ ଯଶ୍ୟାତ ଅପୁନର୍ଭବ ଦର୍ଶନ, ମୋର ଦର୍ଶନ କଲେ କ'ଣ ହେବ ନା ଅପୁନର୍ଭବ ଦର୍ଶନ, ଆଉ ଭବ ଦର୍ଶନ ହେବ ନାହିଁ, ପୁନରାପି ମାରଣମ ପୁନରପି ଜନନୀ ଜଠରେ ଶୟନମ ଇହ ସଂସାରେ ବହୁ ଦୋସାରେ କୃପା ପାରେ ପାହି ମୁରାରେ ଭଜ ଗୋବିନ୍ଦମ ଭଜ ଗୋବିନ୍ଦମ ଗୋବିନ୍ଦମ ଭଜ ମୂଢ଼ମତେ। ଶଙ୍କରାଚାର୍ଯ୍ୟ କେତେ ବର୍ଷ ବଞ୍ଚିଥିଲେ, 36 ଇୟର୍ସ ନା କେତେ, ଏତେ କମ୍ ବୟସ ଜୀବନ ଧାରଣ କରିଥିଲେ ସିଏ। ତେଣୁ ଇଏ ଯେତେବେଳେ ସେ ଯାଉଛନ୍ତି କାଶୀରେ, ଜଣେ ଦେଖିଲେ ଗୋଟେ ବୃଦ୍ଧ ବ୍ୟକ୍ତି, ସିଏ ଏଇ ନରନରୁ ନର ସଂସ୍କୃତ ବ୍ୟାକରଣ ଇଏ କରୁଛି ବସୁଛି ସିଏ, ତେଣୁ ଏ ମହବୋଧଗର ସେ ଲେଖିଲେ, କହିଲେ ସେ ପ୍ରଥମେ ଲେଖିଲେ କ'ଣ ନା ପ୍ରଥମେ ଏଇଟା କ'ଣ ସେଇଟା ଦୁକୃଣକରଣୀ ନାହିଁ ନାହିଁ ରକ୍ଷତି ଦୁକୃଣକରଣୀ ଭଜ ଗୋବିନ୍ଦମ ଭଜ ଗୋବିନ୍ଦମ ଗୋବିନ୍ଦମ ଭଜ ମୂଢ଼ମତେ ସମ୍ରାଟେ ସନ୍ନିହିତେ କାଳେ ନାହିଁ ନାହିଁ ରକ୍ଷତି ଦୁକୃଣକରଣୀ ଭଜ ଗୋବିନ୍ଦମ ଭଜ ଗୋବିନ୍ଦମ ଗୋବିନ୍ଦମ ଭଜ ମୂଢ଼ମତେ। ଏ ସଂସ୍କୃତ ଆମକୁ ରକ୍ଷା କରିପାରିବ ନାହିଁ, ଜମଙ୍କର ଠାରୁ ରକ୍ଷା କରିପାରିବ ନାହିଁ ଦୁକୃଣକରଣୀ। ତେଣୁ ସେହି ପ୍ରସଙ୍ଗରେ ମହମ୍ମଦରେ ବହୁତ କଥା ସେ ରଖିଛନ୍ତି, ସେଥିରେ ଏଇ କଥା କହିଛନ୍ତି ପୁନରପି ଜନନ, ପୁଣି ଜନ୍ମ ହେଉଥିବ ପୁଣି ମୃତ୍ୟୁ ହେଉଥିବ। ଭଜ ଗୋବିନ୍ଦମ ଶଙ୍କରାଚାର୍ଯ୍ୟ ତାଙ୍କର ଜୀବନ ସାରା ମାୟାବାଦୀ ପ୍ରଚାର କଲେ। ମାୟାବାଦୀ ପ୍ରଚାର କଲେ କାରଣ ବୁଦ୍ଧ ଧର୍ମକୁ ଲୋପ କରିବା ପାଇଁ ବା ବୁଦ୍ଧ ଧର୍ମକୁ ଖଣ୍ଡନ କରିବା ପାଇଁ ଶଙ୍କରାଚାର୍ଯ୍ୟ ତାଙ୍କର ଏଇ ମାୟାବାଦ ଶାସ୍ତ୍ରକୁ ସ୍ଥାପନ କଲେ। ତେଣୁ ସେଥିରେ ସିଏ ବୁଦ୍ଧଦେବ ବେଦକୁ ନିନ୍ଦା କରିଥିଲେ, ସେ କିନ୍ତୁ ବେଦକୁ ପ୍ରତିଷ୍ଠା କଲେ। ବେଦର ଯେଉଁ ମୁଖ୍ୟ ଅର୍ଥ ରହିଛି ସେ ମୁଖ୍ୟ ଅର୍ଥକୁ ପ୍ରକାଶ ନ କରି ଗୌଣ ଅର୍ଥକୁ ପ୍ରକାଶ କରିଥିଲେ। ତେଣୁ ତାଙ୍କର ଫଲୋଅର୍ ଯେଉଁମାନେ ସାର୍ବମ ଭଟ୍ଟାଚାର୍ଯ୍ୟମାନେ ତାଙ୍କର ଫଲୋଅର୍ ଥିଲେ, ପ୍ରକାଶାନନ୍ଦ ସରସ୍ୱତୀ ଏମାନେ ସବୁ ତାଙ୍କର ଫଲୋଅର୍ ଥିଲେ। ତେଣୁ ସେମାନେ ଏହିକୁ ଗ୍ରହଣ କରିକିରି ସେମାନେ କ'ଣ ବ୍ରହ୍ମଚିନ୍ତନ କରୁଥିଲେ। କିନ୍ତୁ ଶଙ୍କରାଚାର୍ଯ୍ୟ ଯେତେବେଳେ ଅନ୍ତିମରେ ଏ କଥା କହିଲେ ଭଜ ଗୋବିନ୍ଦମ, ଗୋବିନ୍ଦଙ୍କୁ ଭଜନ କର ମୂଢ଼ ମତେ, ତେଣୁ ତାହାର ଅର୍ଥ ସେମାନେ ବୁଝିଲେ ଇଏ ଗୁରୁଦେବ ଯେଉଁ କହୁଛନ୍ତି ଆମ ପାଇଁ କହୁନାହାନ୍ତି, ଆମେ ବହୁତ ବିଦ୍ୱାନ ବ୍ୟକ୍ତି, ଯେଉଁମାନେ ମୂର୍ଖ ସେମାନେ ଭଗବାନ ଭଜନ କରିବେ। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ। ତେଣୁ ଏଭଳି ଭାବରେ ସେମାନେ ବୁଝିଲେ, ତାର ଅର୍ଥକୁ ଠିକ ଭାବରେ ବୁଝିପାରୁନି। ଶଙ୍କରାଚାର୍ଯ୍ୟ ଅନ୍ତିମରେ ସେ କଥା କହିଲେ, ଭକ୍ତିକୁ ପ୍ରଚାର କରିଛନ୍ତି ଭଗବାନ ଭଜନ କର ବୋଲି। ତେଣୁ ଯାହା ହଉ, ମହାପ୍ରଭୁ ଆସିକରି ସେଇଟାକୁ ଶଙ୍କରାଚାର୍ଯ୍ୟଙ୍କ ଯେଉଁ ମାୟାବାଦକୁ ଖଣ୍ଡନ କରିକିରି ଆମର ଯେଉଁ ଭକ୍ତିକୁ ସ୍ଥାପନ କଲେ, ଭକ୍ତିକୁ ସ୍ଥାପନ କଲେ, ଏଇ ହେଉଛି ଆମର ବୈଷ୍ଣବ ଧର୍ମକୁ ସ୍ଥାପନ ହେଲା ସେ ସମୟରେ। ମହାପ୍ରଭୁ ପୂର୍ବରୁ ଆସିଥିଲେ, ମହାପ୍ରଭୁ କିନ୍ତୁ ଏସବୁ ଖଣ୍ଡନ କରିକି ସବୁ ପ୍ରଚାର କଲେ, ସାରା ପୃଥିବୀରେ ମଧ୍ୟ ଏଇ ମାୟାବାଦକୁ ଖଣ୍ଡନ କଲେ ପ୍ରଭୁପାଦ ମହାରାଜ। ନିର୍ବିଶେଷ ଶୂନ୍ୟବାଦୀ ପାଶ୍ଚାତ୍ୟ ଦେଶ ତାରିଣୀ, ନିର୍ବିଶେଷ ମାୟାବାଦୀ ମାନେ ନିର୍ବିଶେଷ, ଆଉ ଶୂନ୍ୟବାଦୀ ବୌଦ୍ଧ ଧର୍ମୀ ମାନେ ସେମାନେ ଶୂନ୍ୟବାଦୀ, ଏବଂ ପାଶ୍ଚାତ୍ୟ ଦେଶ ତାରିଣୀ କହିଲେ ସେମାନେ ବିଭିନ୍ନ ପ୍ରକାର ପାପ କାର୍ଯ୍ୟରେ ଲିପ୍ତ ରହିଛନ୍ତି, ସେମାନଙ୍କୁ ପ୍ରଭୁପାଦ ମହାରାଜଙ୍କୁ ଉଦ୍ଧାର କରିଛନ୍ତି। ତେଣୁ ଏ ଯେଉଁ ରହିଛନ୍ତି କୁନ୍ତିଦେବୀ କହୁଛନ୍ତି, ପ୍ରଭୁ ଆମକୁ ବିପଦ ପ୍ରଦାନ କରନ୍ତୁ, ବିପଦ ପଡ଼ିଲେ ଆମେ ଆପଣଙ୍କୁ ସ୍ମରଣ କରିବୁ। ଭୌତିକ ଜଗତରେ ଭଗବାନ ବିଭିନ୍ନ ପ୍ରକାର ବିପଦ ରହିଛି, ଆମର ଭକ୍ତି ଯେଉଁ ରହିଛି, ଭକ୍ତିର ଇଏ କଲା ମାନେ ଜଣେ ଭକ୍ତି କରୁଛି ମାନେ, ଭକ୍ତିର ସମୟ ସୁନ୍ଦର ବର୍ଣ୍ଣନା କରାଯାଇଛି, ଭକ୍ତି କରୁଛି ମାନେ ଭକ୍ତିର ଛଅଟି ଫଳ ରହିଛି, ଭକ୍ତିର ଛଅଟି ଫଳ ରହିଛି କ'ଣ କ'ଣ ସିଏ, ପ୍ରଥମ ହେଉଛି କ୍ଲେଶାଗ୍ନି। ଜଣେ ଭକ୍ତି କରୁଛନ୍ତି ମାନେ, ଭଗବାନ ପ୍ରତି ଭକ୍ତି କରୁଛନ୍ତି ମାନେ ତାର ଛଅଟି ଫଳ ରହିଛି, ଛଅଟି ଫଳ ସେମାନେ ପ୍ରାପ୍ତ ହେବେ। ପ୍ରଥମ ଫଳ ହେଉଛି କ୍ଲେଶାଗ୍ନି, କ୍ଲେଶ ଦୁଃଖ ଯେଉଁ କଷ୍ଟ ଯେଉଁ ପ୍ରାପ୍ତ ହେଉଛି ସେଇଟାକୁ ନଷ୍ଟ କରିଦେବ, ଭକ୍ତି କଲା ମାନେ ଏସବୁ କ୍ଲେଶକୁ ଦୂର କରିଦେବ କ୍ଲେଶାଗ୍ନି। ତେଣୁ ଏ କ୍ଲେଶ ବିଷୟରେ ଜଣେ ଦୁଃଖ କାହିଁକି ପାଉଛି, ଭକ୍ତିର ସ୍ୱାମୀ ସୁନ୍ଦରେ ରୂପ ଗୋସ୍ୱାମୀ ସେଇଟା ବର୍ଣ୍ଣନା କରିଛନ୍ତି, କାହିଁକି ଜଣେ ଦୁଃଖ ପାଉଛି ନା ତିନୋଟି କାରଣରୁ ଦୁଃଖ ପାଉଛି, କ'ଣ କ'ଣ ନା, ଗୋଟେ ପାପ, ପାପ ବୀଜ ଏବଂ ଅବିଦ୍ୟା, ଏ ତିନୋଟି କାରଣରୁ ଜଣେ ଦୁଃଖ ପାଉଛି। ଗୋଟେ ହେଉଛି ପାପ କାର୍ଯ୍ୟ କରୁଛନ୍ତି ସେମାନେ, ବିଭିନ୍ନ ପ୍ରକାର ପାପ କାର୍ଯ୍ୟ ରହିଛି, ବେଦରେ ନିଷିଦ୍ଧ କାର୍ଯ୍ୟକୁ ପାପ ଦିଉତଂ ପାନ ସ୍ତ୍ରୀୟଙ୍କ ସୁନା ଯାତ୍ର ଅଧର୍ମ ଶତ୍ରୁବିଧା, ଏହିସବୁ ବିଭିନ୍ନ ପ୍ରକାର ପାପ କାର୍ଯ୍ୟ ରହିଛି, ଏଇଟାର ଫଳ ହେଉଛି ଜଣେ କଷ୍ଟ ପାଇବ କ୍ଲେଶାଗ୍ନି। କିନ୍ତୁ ଜଣେ ଭକ୍ତି କରୁଛି ମାନେ ସେସବୁ କ୍ଲେଶ ଚାଲିଯିବ, ଦୁଃଖ ଚାଲି ଦୂର ହୋଇଯିବ ତାଙ୍କର କ୍ଲେଶାଗ୍ନି। କିଭଳି ଭାବରେ ନା ରୂପକ ସ୍ୱାମୀ ତାର ଉଦାହରଣ ଦେଉଛନ୍ତି, କିଭଳି ଭାବରେ ନା ଏଇ ଯେଉଁ ପାପ ରହିଛି ଏ ପୁଣି ଦୁଇ ପ୍ରକାର ପାପ ରହିଛି, ଗୋଟେ ହେଉଛି ପ୍ରାରବ୍ଧ ଆଉ ଗୋଟେ ହେଉଛି ଅପ୍ରାରବ୍ଧ। ପ୍ରାରବ୍ଧ କହିଲେ ଆମେ ଯେଉଁଟା ଭୋଗ କରୁଛେ, ଆଉ ପ୍ରାରବ୍ଧ କହିଲେ ଆହୁରି ରହିଛି ଆଗକୁ ରହିଛି ଷ୍ଟୋର୍ ହେଇକି ରହିଛି ସେଇଟା ଆସିବ। ଏ ଦୁଇଟାକ ପାପର ଯେଉଁ ଫଳ ରହିଛି ପ୍ରତିକ୍ରିୟା ରହିଛି ସେସବୁ ଧ୍ୱଂସ କରିଦେବ କେବଳ ଭକ୍ତି ମାଧ୍ୟମରେ। କିଭଳି ଭାବରେ ରୂପ ଗୋସ୍ୱାମୀ ସେଇଟାର ଉଦାହରଣ ଦେଇଛନ୍ତି, କ'ଣ ନା ଅପ୍ରାରବ୍ଧମ ଅପ୍ରାରବ୍ଧ କେମିତି ହରଣ କରୁଛନ୍ତି ଭଗବାନ ଏ ଭକ୍ତି, ଭକ୍ତି କଲା ମାନେ ଅପ୍ରାରବ୍ଧ ପ୍ରାପ୍ତ ଦୂର ହେଇଯାଉଛି କିଭଳି ଭାବରେ ନା ସେ ଗୋଟେ ଶ୍ଳୋକକୁ ଉଦ୍ଧାର କରିଛନ୍ତି, ଏକାଦଶ ସ୍କନ୍ଧ 14:19 ଶ୍ଳୋକରେ ଏଇଟା କୁହାଯାଇଛି, ଭଗବାନ ଏଇଟା କହିଛନ୍ତି ଉଦ୍ଧବଙ୍କୁ, ଯଥାଗ୍ନି ସୁସମୃଦ୍ଧାର୍ଥୀ କରୋତି ଯଥା ଆସିବା ସଂସାର ତଥା ମଧୁସା ଭକ୍ତି ଉଦ୍ଧବେଇ ନାଚି କୃଷ୍ଣ ସ। ଯେଉଁଭଳି ଭାବରେ ଅଗ୍ନି ଯଥାଗ୍ନି ସୁସମୃଦ୍ଧାର୍ଥୀ, କାଠରେ ଅଗ୍ନି ସଂଯୋଗ କଲେ ଯେଉଁଭଳି ଭାବରେ ଜୋରରେ ଜଡ଼ିବ ସିଏ, ଯଥାଗ୍ନି ସୁସମୃଦ୍ଧାର୍ଥୀ କରୋତି ଯଥା ଆସିବ ସଂସାର, ଯେତେ କାଠ ପକେଇଲେ ସବୁ ଧ୍ୱଂସ କରିଦେବ। ସେହିଭଳି ଭାବରେ ତଥା ମଦ୍ ମିଶା ଭକ୍ତି, ଭଗବାନ ପ୍ରତି ଯଦି ଆମେ ଭକ୍ତି କରିବା ଉଦ୍ଧବ ହେଇ ନାଶ କୃଷ୍ଣ ସ, ହେ ଉଦ୍ଧବ ଏସବୁ କିଛି ସବୁ କିଛି ପାପ ସବୁ ଦୂର ହୋଇଯିବ। ଭଗବତ ଗୀତାରେ ଭଗବାନ ମଧ୍ୟ କହିଲେ ଅହମ୍ ତ୍ୱାମ୍ ସର୍ବ ପାପେଭ୍ୟ ମୋକ୍ଷୟିଷ୍ୟାମି, ମୁଁ ତୁମକୁ ସବୁ ପାପରୁ ଉଦ୍ଧାର କରିବି। ସୂଚନା କରନା ଅଷ୍ଟାଦଶ ଅଧ୍ୟାୟରେ ଭଗବାନ କହିଲେ ଏକଥା 66 ଶ୍ଳୋକରେ। ତେଣୁ ଏହିଭଳି ଭାବରେ ଭକ୍ତି କଲାମାନେ ସବୁ ପାପ ଦୂର ହେ ଅପ୍ରାରବ୍ଧ ସରି ଏଇଟା ହେଉଛି ଅପ୍ରାରବ୍ଧ। ଅପ୍ରାରବ୍ଧ କହିଲେ ଆମ ପାଖରେ ସଞ୍ଚିତ ହୋଇ ରହିଛି, ଭବିଷ୍ୟତରେ ଆମେ ପାଇବା ସେଇଟା, ଏପର୍ଯ୍ୟନ୍ତ ଆମେ ପାଇନି ସେଇଟା, ଅପ୍ରାରବ୍ଧ ରହିଛି। ଆସନ୍ତାକାଲି କ'ଣ ହେବ ଆମେ ଜାଣିଛେ, ଅପ୍ରାରବ୍ଧ ଫଳ ଫଳିବ ସେତେବେଳେ, ଆସନ୍ତାକାଲି ଫଳିବ। କିନ୍ତୁ ଆମେ ଯେତେବେଳେ ଭକ୍ତି କରୁଛେ ସେଇଟାକୁ ସେ ନଷ୍ଟ କରିଦେଉଛନ୍ତି, ଭକ୍ତି ମାଧ୍ୟମରେ ସେଇଟା ନଷ୍ଟ ହୋଇଯାଉଛି। ଆଉ ପ୍ରାରବ୍ଧ ଫଳ ପ୍ରାରବ୍ଧ ହରତ୍ୱମ, ପ୍ରାରବ୍ଧ କହିଲେ ଆମେ ଗୋଟେ ଭୋଗ କରୁଛେ, ପ୍ରାରବ୍ଧ ମଧ୍ୟ ନଷ୍ଟ ହୋଇଯାଉଛି। କିଭଳି ଭାବରେ ରୂପ ଗୋସ୍ୱାମୀ ଭାଗବତ ତୃତୀୟ ସ୍କନ୍ଧ 33 ଅଧ୍ୟାୟ ଶ୍ଳୋକ 6 ଗୋଟେ ଶ୍ଳୋକକୁ ଉଦ୍ଧାର କରିଛନ୍ତି। ଏଇଟା କିଏ ଭଗବାନ କପିଳଦେବଙ୍କର ପିତା, ଭଗବାନ କପିଳଦେବଙ୍କ ମା ଦେବହୂତି ଏଇ ଶ୍ଳୋକଟି କହିଛନ୍ତି। ସେ କହୁଛନ୍ତି କ'ଣ ନା ପ୍ରାରବ୍ଧ ହରତ୍ୱମ୍ କେବେ ଭାବରେ ଜନ୍ନାମ ଧ୍ୟେୟ ଶ୍ରବଣାନ କୀର୍ତ୍ତନା ଯସ୍ମରଣା ଯତ୍ପ୍ରବଣାଦପି କ୍ୱଚିତ୍ ସ୍ୱାଦପି ସଦ୍ୟ ଶ୍ରବଣାୟ କଳ୍ପତେ କୁତଃ ପୁନସ୍ତେ ଭଗବନୁ ଦର୍ଶନା। ମା କହୁଛନ୍ତି ଦେବହୂତୀ ପୁତ୍ରଙ୍କୁ କହୁଛନ୍ତି ଜନ୍ନାମ ଭଗବାନଙ୍କ ନାମରେ ଏତେ ମହିମା ରହିଛି, ଭଗବାନ କଥା କ'ଣ କହିବା। ଜନ୍ନାମ ଶ୍ରବଣ କୀର୍ତ୍ତନ ସ୍ମରଣ ଏସବୁ କରିବା ଦ୍ୱାରା, ଜନ୍ନାମ ଶ୍ରବଣା ପ୍ରବଣା ଯାହାକୁ ପୂଜା କରିବା ଦ୍ୱାରା ତାକୁ ପ୍ରଣାମ କରିବା ଦ୍ୱାରା ସ୍ୱାଦ ବି ସଦ୍ୟ ଶ୍ରବଣା ଏ ଗଣପତି ସ୍ୱାଦ। ସ୍ୱାଦ କହିଲେ କୁକୁର ହେଉଛି ଚଣ୍ଡାଳ, ଚଣ୍ଡାଳ କୂଳରେ କାହିଁକି ଜନ୍ମ ହେଇଛି, ପାପ କରିଦେଲେ ପ୍ରତିକ୍ରିୟାରେ ପ୍ରାରବ୍ଧ ସେ ଭୋଗ କରୁଛି, ଚଣ୍ଡାଳ ନିଚ କୂଳରେ ଯାହା ଦେଇଛନ୍ତି ସିଏ। କିନ୍ତୁ ସ୍ୱାଦ ବି ସଦ୍ୟ ଶ୍ରବଣା ଏ ଗଣପତି, କିନ୍ତୁ ଭଗବାନଙ୍କର ଭକ୍ତି କରୁଛନ୍ତି ମାନେ ସିଏ କ'ଣ ଜାଗିକ ବ୍ରାହ୍ମଣ ସ୍ତରକୁ ଚାଲିଯିବେ। ଜାଗିକ ବ୍ରାହ୍ମଣ ହେଉଛନ୍ତି ବହୁତ ଉନ୍ନତ ସ୍ତରର, ଗରୁଡ଼ ପୁରାଣ ଯେଉଁଟା ବର୍ଣ୍ଣନା କରାଯାଇଛି, ବ୍ରାହ୍ମଣ ବ୍ରାହ୍ମଣାନାମ ସହସ୍ରେଭ୍ୟୋ ସତ୍ରଜାତ ବିଶିଷ୍ୟତେ, ସତ୍ରଜାତ ସହସ୍ରେଭ୍ୟୋ ଏ ଯେଉଁ ରହିଛି ଗରୁଡ଼ ପୁରାଣ ଶ୍ଳୋକଟି ରହିଛି, ଅନେକ ପ୍ରକାର ବ୍ରାହ୍ମଣ ରହିଛନ୍ତି, ତାଙ୍କ ଭିତରୁ ଶ୍ରେଷ୍ଠ ବ୍ରାହ୍ମଣ କିଏ, ବ୍ରାହ୍ମଣାନାମ ସହସ୍ରେଭ୍ୟୋ ସତ୍ରଜାତ ବିଶିଷ୍ୟତେ, ସତ୍ରଜାତି ଯିଏ ଯଜ୍ଞ କରନ୍ତି, ସତ୍ର ଯଜ୍ଞ କରନ୍ତି ଯେଉଁମାନେ ସେମାନେ ହେଉଛନ୍ତି ଶ୍ରେଷ୍ଠ, ସତ୍ରଜାତି ବିଶିଷ୍ୟତେ। ତାପରେ ସତ୍ରଜାତି ସହସ୍ରେଭ୍ୟ ସର୍ବ ବେଦାନ୍ତ ପାରବ, ଏ ଯଜ୍ଞ ଯାଜ୍ଞିକ ବ୍ରାହ୍ମଣ ଠାରୁ ଆହୁରି ଉନ୍ନତ ସ୍ତରରେ ହେଉଛନ୍ତି ସର୍ବ ବେଦାନ୍ତ ପାରବ, ଯେଉଁମାନେ ବେଦର ବସ୍ତୁ ବେଦର ସାର ବସ୍ତୁକୁ ଜାଣନ୍ତି, ବେଦର ସାର ବସ୍ତୁ ଭଗବାନ କୃଷ୍ଣ ତାଙ୍କୁ ଯେମାନେ ଯେମାନେ ଜାଣନ୍ତି ଭଗବାନ ଭକ୍ତ, ସେମାନେ ଯାଜ୍ଞିକ ବ୍ରାହ୍ମଣ ଠାରୁ ଶ୍ରେଷ୍ଠ। ଏବଂ ସର୍ବବେଦାନ୍ତ ଭିତ୍ କୋଟିଆ, ଏହିଭଳି ଭାବରେ କୋଟି କୋଟି ସର୍ବବେଦାନ୍ତ ଭିତ୍ ଭିତରେ ବିଷ୍ଣୁ ଭକ୍ତ ବିଶିଷ୍ୟତେ, ଭଗବାନ ଯେ ଭକ୍ତ ସେମାନେ ହେଉଛନ୍ତି ଶ୍ରେଷ୍ଠ। ତେଣୁ ସର୍ବବେଦାନ୍ତ ପାର କହିଲେ ସେମାନେ ଭଗବାନ ଜାଣନ୍ତି କିନ୍ତୁ ଭଗବାନ ଭକ୍ତି କରିନାହାନ୍ତି, କିନ୍ତୁ ଯେଉଁମାନେ ଭଗବାନ ଭକ୍ତି କରୁଛନ୍ତି ସେମାନେ ସବୁଠାରୁ ଉନ୍ନତ ସ୍ତରରେ। ତେଣୁ କେବଳ ଜଣେ ଭକ୍ତି କରୁଛନ୍ତି ମାନେ ଭଗବାନ ନାମ ନେଉଛନ୍ତି ମାନେ, ନାମର ମହାତ୍ମା ଭଳି ରହିଛି, ନାମ ଧ୍ୟେୟ କେବଳ ନାମକୁ ଧ୍ୟାନ କରିବେ, ନାମ ଧ୍ୟେୟ ଶ୍ରବଣ କେବଳ ଶ୍ରବଣ କରିବେ, କୀର୍ତ୍ତନ କରିବେ, ପ୍ରଣାମ କରିବେ, ଏସବୁ ଦ୍ୱାରା ସେମାନେ ସାଙ୍ଗେ ସାଙ୍ଗେ ସଦ୍ୟ ସାଙ୍ଗେ ସାଙ୍ଗେ ସେମାନେ ଏହି ସ୍ତରକୁ ଉନ୍ନୀତ ହେବେ। ଭଗବତ ଗୀତାରେ ମଧ୍ୟ ଭଗବାନ କହିଲେ ନବମ ଅଧ୍ୟାୟରେ ମାଙ୍ଗି ପାର୍ଥ ପାଶ୍ରିତ୍ୟ ଯୋ ପିଶୁ ପାପ ଜନୟୋ ସ୍ତ୍ରୀ ଓ ବୈଷ୍ଣସ୍ତା ଶୁଦ୍ରା ତେ ବି ଯାଆନ୍ତି ପରାଙ୍ଗତି, ଯିଏ ଯେତେ ନୀଚ ସ୍ତରରେ ରହନ୍ତୁ ନା କାହିଁକି, କିନ୍ତୁ ଭଗବାନଙ୍କର ଆଶ୍ରୟ ନେଇଛନ୍ତି ବା ଭଗବାନଙ୍କର ଯେଉଁମାନେ ଆଶ୍ରୟରେ ଅଛନ୍ତି ତାଙ୍କର ଭକ୍ତମାନଙ୍କର ଆଶ୍ରୟ ନେଇଛନ୍ତି, ତାହେଲେ ସେମାନେ ମଧ୍ୟ ସ୍ତ୍ରୀ ହୁଅନ୍ତୁ, ଶୂଦ୍ର ହୁଅନ୍ତୁ, ଦ୍ୱିଜବନ୍ଧୁ ହୁଅନ୍ତୁ ବା ଉନ୍ନତ କୂଳରେ ଯାହା ହେଲେ ମଧ୍ୟ ତାଙ୍କର ସେସବୁ ଗୁଣ ନାହିଁ, ସେମାନେ ଦ୍ୱିଜବନ୍ଧୁ ବୋଲି କୁହାଯାଏ, ସେମାନେ ମଧ୍ୟ ତେପି ଯାଆନ୍ତି ପରାଙ୍ଗତି, ସେମାନେ ଶ୍ରେଷ୍ଠ ଗତି ଲାଭ କରିବେ, ଭଗବାନଙ୍କ ଶରଣରେ ଯାଇଛନ୍ତି। ତେଣୁ ଏ ଭଗବାନ ନାମରେ ପ୍ରାରବ୍ଧ ଫଳକୁ ଦୂର କରିଦେବ ଭକ୍ତି କରିବା ମାତ୍ରେ, ସେହିଭଳି ଭାବରେ ପ୍ରାରବ୍ଧ ଆଉ ଅପ୍ରାରବ୍ଧ ଦୁଇଟାକୁ ନଷ୍ଟ କରିଦେଉଛି। ସେହିଭଳି ଭାବରେ ପଦ୍ମପୁରାଣରେ ମଧ୍ୟ ବର୍ଣ୍ଣନା କରାଯାଇଛି ଏସବୁ ଭଗବାନ ଭକ୍ତି କଲେ ଏସବୁ ସବୁ ଅପ୍ରାରବ୍ଧ ପ୍ରାରବ୍ଧ ସବୁ କିଛି ନଷ୍ଟ ହୋଇଯିବ। ପ୍ରମାଣ ଏବେ ପଲିୟତେ विष्णु भक्ति रतात्मना प्रारब्ध फलम पापम बीजम कूटम फलम विकम पापर विभिन्न स्तर रहे जमी करुणा करुणा आसगला मैंने सागे सागे सी करुणा प्रकाश पाऊना भितर रही जाए जगदानंद आसते से जानते भितर करुणा रही प्रकाश पाइला से भाया पापर प्रतिक्रिया सब रही अपराधम फलम कूटम बीजम फलम मुखम विभिन्न स्तर सब रही जो फड़ी जाऊे आम देखुचे यहाँ फल है ये देखुचे भितर स्टक् रही आम जापरने कि रही भगवान व्यवस्था कर कर्माण ये भाव पंद्रह हजार भगवान कहते ये कर्मचक्र घूरी पड़ी न तथा कौन नातो नादे न संप्रतिष्ठा अश्वतमेन सविरूढ़मूल असंग शस्त्रेण दृढ़ चिंता नात न चादे न संप्रतिष्ठा ये कर्म बंधन जो कार्य करुचे तार फल केवटू अच्छी कहीहब ना तार अंत कौटी आदि कौट जाणीहब ना ये भौतिक जगत को भगवत गीता पंद्रह अध्याय भगवान गोटे ओरटा वृक्ष सहित तुलना कले जार आदि ना कि अंत ना नाती नाद प्रतिष्ठा कौटी अच्छी तार आदि कौट अंत कहीं कहीपरें ना जमी गोटे विराट पट वृक्ष प्रभुपाद महाराज कहते कालकाट गोटे जुलोजिकाल गार्डन में से रही बायोलोजिकाल गार्डन में रही से बटनिकाल गार्डन में रही कौन ना गोटे विराट पट वृक्ष पांच हजार वर्ष था तार से बंची से पांच हजार वर्ष धरिक रही तेणु तार मूल कौटा आल कौटा जाणी हम ना सब मूल ही जाए सब यह रही आमर जीवन मत से केवटू आम बहुत जगह घूरी बोलचे अनादि कृष्ण बोली से जीव अनादि बहिर्मुख अतएव माया तारे देह संसार आदि दुख यही भाव भगवान भूलिकी आम बहुत जगत घूरी बोलचे अनादि काल रही तथापि आम चिंता करे गोटे समय कौन थे सी जो दूर आसिक आसिले आम से अनादिर अर्थ बुझीपर ना आम कारण आम आदि आदि अंतंत आम आदि अंत भितर रही सीमित होकर रही अनादि विषय चिंता करना अनंत विषय चिंता करना तेणु ये कहुची भाव में पद्मपुराण मत से कह इला पाप पुणी आउ जन कष्ट कहीं तीज पापर बीज रही पापर बीजटा केमी दूर हो भक्ति कले से भागवतम चतुर्थ स्कंद बैश अध्याय सैंतीस श्लोक छत्तीश नाम चारि कुमार यू कहते पृथ्वी महाराज कहते चतुर्थ स्कंद बैश अध्याय वर्णना करदपाद पंकज विलास विलास भक्त्या कर्माशयति सन्तो चद्वन्नतो दत विरुद्ध श्रुता गण स्तमरण भज वासुदेव बहुत सुंदर शोक है शोकटी ज्ञानी मैंने हजार वर्ष हजार हजार वर्ष धरिकी ज्ञान चिंतन कले ब्रह्म चिंतन कले जो पाप कर्म प्रतिक्रिया कर्मबंधन कर्मबंधन रूपक जो वृक्ष रही तार गोटे पत्र को मत छेदन करें कि भगवान जो भक्ति करेंगे जब पाद पंकज पड़ाश विलास भक्तिया जहाँ पाद पद्म रही भक्ति करेंगे पाद पंकज पड़ाश विलास भक्त कर्माश्रय गति गति सतु तार कर्मबंधन सब खोली नष्ट रहा कर्मबंधन तद्वन्न रिक्त मतयो जो मैंने रिक्त मतयो जो मैंने ब्रह्मचिंतन करना श्रोता गण स्तमरण भजवासदेव जो भी भाव में समुद्र व नदी में स्रोत चली अविश्रांत भाव में स्रोत चल गोटे गोटे श्रोता आसा बंद करहब ना तेणु ये श्लोक भाषा में प्रभुपाद महाराज कहते जो भी भाव में नदी स्रोत रही स्रोत को कहीं बंद करें ना तो आम कमी कर्म फल प्रतिक्रिया के बंद करवा से गोटे उदाहरण देखते गोटे नदी रही जो जुआरिया नदी रही जुआरिया नदी में जुआरिया नदी में गोटे कथा कही शिशु गौरव महाराज कि आम से कह बर्तमान यही भाव में देखा किसी पा ना कि जुआर आसीगले बढ़ीज पा जो बुड़ीज तेणु ये जुआरिया नदी में जो जुआर आसे से कौन से जुआर टाइम हो समुद्र जुआर आ नदी डेऊ न था समुद्र डेऊ आज पहुँच जाए से ही भाव में ଜଣେ ଭଗବାନ ମୁକ୍ତି କରୁଛନ୍ତି ମାନେ ଆଉ ତାଙ୍କର ମନର ତାଙ୍କର ନିଜର ଯେଉଁ କାମ କ୍ରୋଧ ଇତ୍ୟାଦି ସବୁ ରହିବ ନାହିଁ। ସେମାନଙ୍କର ଚିନ୍ତା ହେବ କେମିତି ଭଗବାନଙ୍କୁ ଭଗବାନଙ୍କୁ ଆମେ ସନ୍ତୁଷ୍ଟ କରିବା, ସନ୍ତୁଷ୍ଟ କରିବା କିଭଳି ଭାବରେ ସେ ଆନନ୍ଦ ପ୍ରାପ୍ତ ହେବେ, ସକାଳଠୁ ରାତି ପର୍ଯ୍ୟନ୍ତ ତାଙ୍କର ସେଇ ଚିନ୍ତା ରହିଥିବ, ଏଭଳି ଭାବରେ କରିବା, ଏଭଳି ଭାବରେ କରିବା, ଏଭଳି ଭାବ ଏଇଭଳି ଭାବରେ ଚିନ୍ତା କରି ତାଙ୍କ ନିଜ କଥା ସେ ଭୁଲିଯିବେ। ଆଉ ଯେଉଁ ପ୍ରଭୁପାଦ ମହାରାଜଙ୍କ ବାଣୀ ମଧ୍ୟ ଥିଲା ସେଇଟା, ଆମର କର୍ତ୍ତବ୍ୟ ସମସ୍ତଙ୍କର ଭକ୍ତମାନ କର୍ତ୍ତବ୍ୟ ହେଉଛି ଆମେ ଆଇଡ଼ିଲ ରହିବା ନାହିଁ। ଆଇଡ଼ିଲ ରହିଲେ ଆଇଡ଼ିଲ ମାଇଣ୍ଡ ଡେଭିଲ୍ସ ୱାର୍କସ୍ ସବୁ ମାୟା ରଖ ମାୟା ଧରିବ, ତାଙ୍କେ ସେ ଧରି ପକାଇବ। ଆଇଡ଼ିଲ ରହିଲା ମାନେ ମାୟା ଧରିବ, କିନ୍ତୁ ସବୁବେଳେ କିଛି ନା କିଛି ଭଗବାନଙ୍କର ସେଥିପାଇଁ ଭକ୍ତିରେ ନଅଟି ଅଙ୍ଗ ରହିଛି। ଆମେ ଶ୍ରବଣ କରିବା ପାଇଁ ପ୍ରଭୁପାଦ ମହାରାଜ ବ୍ୟବସ୍ଥା କରିଛନ୍ତି, ଆମେ ଭାଗବତ ଶ୍ରବଣ କରିବା, ଭଗବତ ଗୀତା ଶ୍ରବଣ କରିବା, ଇଏ ରହିଛି ନିୟମ ରହିଛି, ଏଇଟା ଶ୍ରବଣ କରିବା, ଏ ଶ୍ରବଣରୁ ଆରମ୍ଭ ହେବ ଭକ୍ତି। ଆମେ ଯଦି ଶ୍ରବଣ କରିବା ନାହିଁ ତାହେଲେ ଆମେ ଭକ୍ତିରୁ ଅଗ୍ରସର ହୋଇପାରିବା ନାହିଁ। ଭାଗବତ ସେଇଟା ଭାଗବତ ଆରମ୍ଭରେ ସୁଧ ଗୋସ୍ୱାମୀ ସେଇଟା କହିଲେ, ଧର୍ମ ସମୃଷ୍ଟା ପୁଂସାଙ୍ଗ ସୁରକ୍ଷଣ କଥା ସୁଧ ନୋତ୍ପାଦ ଯଦି ରଥି ଶ୍ରମ ଏବ ହି କେବଳ। ଆମେ ଯେଉଁ ଧର୍ମ ସବୁ ଆଚରଣ କରୁଛେ କିନ୍ତୁ ଭଗବାନ କଥାରେ ରାତି ଆସିପାରିଲା ନାହିଁ ତାହେଲେ ବୁଝିବାକୁ ପଡ଼ିବ ଶ୍ରମ ଏବ ହି କେବଳ। ଏଭଳି ଶବ୍ଦ ଆଉ କେଉଁଠି ବ୍ୟବହାର କରାଯାଏନି ଭାଗବତମରେ, ଶ୍ରମ ଏବ ହି କେବଳ। ଭଗବାନ କଥାରେ ରାତି ଆସିଲା, କେତେ ଜଣ ଭଗବାନ କଥାରେ ରାତି ଆସିଲା ଆସୁଛି, ଯେଉଁମାନଙ୍କ ଭଗବାନ କଥାରେ ରାତି ଆସୁଛି ସେମାନେ ଭଗବାନ କଥା ଶ୍ରବଣ କରନ୍ତି ନାହିଁ, ସେମାନେ ଭଗବାନ କଥା ପାଳନ କରନ୍ତି। ଭାଗବତ ଦ୍ୱିତୀୟ ସ୍କନ୍ଦ ଦ୍ୱିତୀୟ ଅଧ୍ୟାୟରେ 37 ଶ୍ଳୋକରେ ଏଇଟା କହିଛନ୍ତି ଶ୍ରୀପଦ ଗୋସ୍ୱାମୀ ପରୀକ୍ଷିତ ମହାରାଜଙ୍କୁ। ଯାହାକୁ ଏହିଭଳି ଭାବରେ ଭଗବାନ କଥା ସେମାନେ ଶ୍ରବଣ କରନ୍ତି ନାହିଁ ପାଳନ କରନ୍ତି, କିନ୍ତୁ ପରୀକ୍ଷିତ ମହାରାଜ ପାଳନ କରୁଥିଲେ ଶ୍ରୀ ଶ୍ରୀ ସୀତାରାମ ଏ କଥା ଆମେ ତ ଶୁଣିଛେ, ଏଇଟା କ'ଣ ଶୁଣିବା ଦରକାର ନାହିଁ, ଏମାନେ ପାଳନ କରୁନାହାନ୍ତି, ଶ୍ରବଣ ମଧ୍ୟ କରୁନାହାନ୍ତି। ଶ୍ରବଣ ପରୀକ୍ଷିତ ମହାରାଜ ଶ୍ରବଣ କରୁଥିଲେ ସେଥିପାଇଁ ସୁଖଦେବ ଗୋସ୍ୱାମୀ ଭୟ କରିଗଲେ କଥା କହିବା ପାଇଁ, ଦଶମ ସ୍କନ୍ଦରେ ଭଗବାନ ଲୀଳାକୁ କହିବା ପାଇଁ ଚାହିଁନଥିଲେ। ଦଶମ ସ୍କନ୍ଦରେ ଭଗବାନ ଲୀଳାକୁ ନବମ ସ୍କନ୍ଦ 24 ଅଧ୍ୟାୟରେ 2-4 ଶ୍ଳୋକରେ କହିଦେଲେ, କାରଣ ପରୀକ୍ଷିତ ମହାରାଜ କୌଣସି ଖାଦ୍ୟ ଗ୍ରହଣ କରୁନାହାନ୍ତି, କୌଣସି ପାନୀୟ ଗ୍ରହଣ କରୁନାହାନ୍ତି, କୌଣସି ବିଶ୍ରାମ ନେଉନାହାନ୍ତି, ନନ୍ଷ୍ଟପ୍ 7 ଦିନ 7 ରାତି କିଏ କରିପାରିବ। ତେଣୁ ସୁଖଦେବ ଗୋସ୍ୱାମୀ ଚାହିଁଲେ ପରୀକ୍ଷିତ ମହାରାଜ ଟିକେ ବିଶ୍ରାମ ନିଅନ୍ତୁ ବା ଟିକେ ପ୍ରାଣୀ ଟିକେ ନିଅନ୍ତୁ ବା ଖାଦ୍ୟ ଟିକେ ଗ୍ରହଣ କରନ୍ତୁ। ତେଣୁ ଯେତେବେଳେ ସୁଖଦେବ ଗୋସ୍ୱାମୀ 2-4 ଶ୍ଳୋକରେ ଭଗବାନ ଲୀଳାକୁ ବର୍ଣ୍ଣନା କରିଦେଲେ, ପରୀକ୍ଷିତ ମହାରାଜ କହୁଛନ୍ତି, ପ୍ରଭୁ ନୈସାତ ଦୁଃସ୍ୱାଖ୍ୟନ ମାଂ ତତ୍ତ ତମ ବିବାଦ ଯେ ପିବନ୍ତମ ତନ୍ମୁଖାମ୍ବୁଜମ ଚ୍ୟୁତମ ହରି କଥାମୃତମ। ପ୍ରଭୁ ଆପଣ ଭାବୁଛନ୍ତି କି ମୁଁ ଖାଦ୍ୟ ଗ୍ରହଣ କରୁନାହିଁ ବା ପାନୀୟ ଗ୍ରହଣ କରୁନାହିଁ, ମୋତେ କିଛି କଷ୍ଟ ହେଉଛି ନା, ବରଂ ଆପଣ ଯଦି କଥା କହିବା ବନ୍ଦ କରିଦେବେ ମୋତେ କଷ୍ଟ ହେବ, କାହିଁକି ନା ପିବନ୍ତମ ତ ମୁଖାମ୍ବୁଜମ ସେ କହିଲେନି ଶ୍ରବଣ ଶୁଣନ୍ତମ ବୋଲି, ମୁଁ ଶୁଣୁଛି ବୋଲି କହିଲେ ନାହିଁ, ସେ କହିଲେ ପିବନ୍ତମ ମୁଁ ପାନ କରୁଛି, ତୋନ୍ ମୁଖାମ୍ବୁଜମ ଆପଣଙ୍କ ମୁଖ ପଦ୍ମରୁ ମୁଁ ପାନ କରୁଛି, କ'ଣ ନା ହରି କଥା ଅମୃତମ ଇଏ ଅମୃତ ପାନ କରୁଛନ୍ତି ସିଏ, କିଭଳି ତାଙ୍କ ଆନନ୍ଦ କ'ଣ କହିବା, ସେମାନେ କିଭଳି ତୃପ୍ତି ହେବେ ନାହିଁ। ଇଏ ହେଉଛି ଶ୍ରବଣର ପ୍ରକୃତ ଶ୍ରବଣର ପରୀକ୍ଷା ହେଉଛି ଲକ୍ଷଣ ହେଉଛି ଏଇଟା, ଏତେ ଶ୍ରବଣ କଲେ ମଧ୍ୟ ସେ କେବେ ସନ୍ତୁଷ୍ଟ ହେବେ ନାହିଁ। ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜଙ୍କୁ ଏହିଭଳି ଭାବରେ ସମ୍ବୋଧନ କରିଛନ୍ତି, ତମେ କ'ଣ ଲମ୍ପଟ ବ୍ୟକ୍ତି ଯେଉଁଭଳି ଭାବରେ ସ୍ତ୍ରୀ ବିଷୟରେ ଶୁଣିବା ପାଇଁ ଯେଉଁଭଳି ଆଗ୍ରହ ପ୍ରକାଶ କରେ, ତମେ ସେଇଭଳି ଭାବରେ ଜଣେ ସାଧୁ, ସାଧୁର ଲକ୍ଷଣକୁ ବର୍ଣ୍ଣନା କରି ଦଶମ ସ୍କନ୍ଧ ସେଥିପାଇଁ ଏଇଟା କହିଲେ, ଏଇଟା 13 ଅଧ୍ୟାୟରେ କହିଲେ, 13 ଅଧ୍ୟାୟରେ ସେଗୁଡ଼ି କହିଲେ। ଭଗବାନ ଯେତେବେଳେ ଅଘାସୁର ଲୀଳାଟି କହୁଥିଲେ ସେହି ସମୟରେ ସେ ଲୀଳାଟିକୁ ପୂର୍ଣ୍ଣ ଭାବରେ କହିଲେ ନାହିଁ, ତେଣୁ ପରୀକ୍ଷିତ ମହାରାଜ କହିଲେ କାହିଁକି ପ୍ରଭୁ କୁମାର ବୟସରେ ଲୀଳାଟି କାହିଁକି ପ୍ରଗଟ ବୟସରେ ତାଙ୍କର ସାଙ୍ଗମାନେ ବର୍ଣ୍ଣନା କଲେ, ଏ ଶୁଣିକରି ସୁଖଦେବ ଗୋସ୍ୱାମୀ ଧ୍ୟାନମଗ୍ନ ହୋଇଗଲେ, ସମାଧିଗ୍ରସ୍ତ ହୋଇଗଲେ। ତେଣୁ ସେଠି ନାରଦ ବ୍ୟାସଦେବ ଇତ୍ୟାଦି ଯେଉଁ ରହିଥିଲେ ସବୁ କୀର୍ତ୍ତନ କରିବା ପାଇଁ ଆରମ୍ଭ କଲେ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 କରିବାରୁ ସେଠି କୃତ୍ସାହ ଶବ୍ଦ ବ୍ୟବହାର କରିଛନ୍ତି ସୁଖଦେବ ଗୋସ୍ୱାମୀ, ବହୁତ କଷ୍ଟରେ ତାଙ୍କର ସଂଜ୍ଞା ଆସିଲା। ତେଣୁ ସେ ପରୀକ୍ଷିତ ମହାରାଜଙ୍କୁ ଏହିଭଳି ଭାବରେ କହୁଛନ୍ତି, ତମେ ଏଇଟା ଲମ୍ପଟ ବ୍ୟକ୍ତି ପରୀକ୍ଷୀ, ତୁମେ ଜଣେ ଲମ୍ପଟ ବ୍ୟକ୍ତି କିଭଳି ନା ସତାଭୟ ସାହୃତା ନିସର୍ଗ ଯଦର୍ଥବାଣୀ ଶ୍ରୁତିଚେତ ସାମପୀ ପ୍ରତିକ୍ଷଣ ନବ୍ୟବତ ଅଚ୍ୟୁତ ସଜ ସ୍ତ୍ରିଆ ଭୂଟାଣ ସାଧୁ ବାର୍ତ୍ତା। ଯେମିତି ଗୋଟେ ଲମ୍ପଟ ବ୍ୟକ୍ତି ସ୍ତ୍ରୀ ବିଷୟରେ ଶୁଣିବା ପାଇଁ କେବେ ହେଲେ ସେ କହିବ ନା ମୁଁ ଶୁଣିଯାଇଛି ଆଉ ଶୁଣିବି ନାହିଁ, ସେଭଳି ଭାବେ ତମେ ଜଣେ ଲମ୍ପଟ ବ୍ୟକ୍ତି। ତେଣୁ ତୁମର ଏଭଳି ଭଗବାନ କଥାରେ ଆଗ୍ରହ ରହିଛି, ତୁମେ ପ୍ରତିକ୍ଷଣ ନବ୍ୟବତ ଅଚ୍ୟୁତ ସଜ ଭଗବାନଙ୍କ ଲୀଳାଟାକୁ ସବୁବେଳେ ତୁମେ ନୂତନୀଭୂତ କରିଦେଉଛ, ପ୍ରତିକ୍ଷଣ ନବ୍ୟବତ ଅଚ୍ୟୁତ ସଜ। ସେଇ ଭଗବାନଙ୍କର ଏଇଟା କରିଥିଲେ ସେ କଥା ଆମେ ଶୁଣିଛୁ, କେତେ ଶୁଣିବା ନା, ତା ମାନେ ଆମେ ବୁଝିବାକୁ ପଡ଼ିଲେ ଆମର ପ୍ରକୃତରେ ଶ୍ରବଣର ଯୋଗ୍ୟତା ଆସି ନାହିଁ। ଶ୍ରବଣର ଯେଉଁମାନେ ଯୋଗ୍ୟତା ଆସିଛି ସେମାନେ କହିବେ ପ୍ରଭୟନ୍ତୁ ନ ବିତୃପ୍ୟାମ, ଆମେ ତୃପ୍ତ ହେଇପାରୁନାହୁଁ। ଯେତେ ଶୁଣିଲେ ମଧ୍ୟ ଆମେ ଯେମିତି ସୁଧ ଗୋସ୍ୱାମୀଙ୍କୁ କହୁଛନ୍ତି ସ୍ୱର୍ଣ୍ଣକାଦି ଋଷିମାନେ ଭାଗବତ ପ୍ରଥମ ସ୍କନ୍ଧ 19 ଅଧ୍ୟାୟରେ କହିଛନ୍ତି, ଏ ପ୍ରକୃତ ଶ୍ରବଣର ଲକ୍ଷଣ ହେଉଛି ଏଇଟା, ପ୍ରକୃଷ୍ଟ ଶ୍ରବଣ ହେଉଛି ଏଇଟା, ସବୁବେଳେ ନୂଆ ଲାଗୁଥିବ। ବ୍ୟାସଦେବ ଯେତେବେଳେ ସୁଖଦେବ ଗୋସ୍ୱାମୀ ଯେତେବେଳେ ଭାଗବତ କହୁଛନ୍ତି ପ୍ରଥମ ସ୍କନ୍ଧ ତୃତୀୟ ଅଧ୍ୟାୟ ତୃତୀୟ ଶ୍ଳୋକ ପ୍ରଥମ ସ୍କନ୍ଧ ପ୍ରଥମ ଅଧ୍ୟାୟ ତୃତୀୟ ଶ୍ଳୋକରେ ସେହି ସମୟରେ ଝ ସ୍ୱାନୁଭାବ ଏଇ ଶ୍ଳୋକରେ ଯେତେବେଳେ କହୁଛନ୍ତି ବିଶ୍ୱନାଥ ଠାକୁର ତାଙ୍କ ଭାଷାରେ କହୁଛନ୍ତି, ସେଠି ଯେଉଁ ନାରଦ ମୁନି ରହିଛନ୍ତି ବ୍ୟାସଦେବ ରହିଛନ୍ତି ତାଙ୍କୁ ଲାଗୁଥିଲା ଏ ଶୁଣିନାହାନ୍ତି ଭାଗବତ, ଏ ପ୍ରଥମ ଥର ଅଶ୍ରୁତତର ମିବ ବୋଲି କୁହାଯାଇଛି, ଯେମିତି ସେ ଶୁଣିନାହାନ୍ତି। ଯଦିଓ ନାରଦ ମୁନି ତାଙ୍କର ପିତାଙ୍କ ଠାରୁ ଶୁଣିଥିଲେ ଭାଗବତ ଏବଂ ସିଏ ବ୍ୟାସଦେବଙ୍କୁ କହିଲେ ଭାଗବତ, ବ୍ୟାସଦେବ ସୁଖଦେବଙ୍କୁ କହିଲେ, କିନ୍ତୁ ସୁଖଦେବ ଗୋସ୍ୱାମୀ ଯେତେବେଳେ କହୁଛନ୍ତି ଭାଗବତ ତାକୁ ଲାଗୁଛି ଏଇଟା ଆମେ ଶୁଣିନଥିଲୁ, ପ୍ରଥମ ଥର ପାଇଁ ଶୁଣୁଛୁ। ବୈଦିକ ଶାସ୍ତ୍ର ଏହିଭଳି ଭାବରେ ଟ୍ରାନ୍ସେଣ୍ଡେଣ୍ଟାଲ ଲିଟରେଚର ଇଜ୍ ଏଭବ୍ ମୋଡ୍ ଅଫ୍ ଡାର୍କନେସ୍ ଆଣ୍ଡ ଇଟ୍ସ ଲାଇଟ୍ ବିକମ୍ସ ମୋର୍ ଲୁମିନସ୍ ୱିଥ୍ ପ୍ରୋଗ୍ରେସିଭ୍ ରିଡିଂ ଆଣ୍ଡ ରିଏଲାଇଜେସନ୍ ଅଫ୍ ଦି ଟ୍ରାନ୍ସେଣ୍ଡେଣ୍ଟ ସବଜେକ୍ଟ ମ୍ୟାଟର। ବୈଦିକ ଶାସ୍ତ୍ର ଏଭଳି, ଯେତେ ଶୁଣିଲେ ମଧ୍ୟ ଜଣେ କହିବ ନାହିଁ ହଁ ମୁଁ ଶୁଣିଦେଇଛି ନା, ସବୁବେଳେ ନୂତନ ଲାଗୁଥିବ। ଏଇଟାକୁ ବର୍ଣ୍ଣନା କରାଯାଇଛି କି ଏ ଭୌତିକ ଜଗତ ତମ ମନର ଉଦ୍ଧାରେ ଇଏ, ତେଣୁ ଆମେ ଯେତେ ଶୁଣିବା ଆମକୁ ସେତେ ଆନନ୍ଦ ଲାଗୁଥିବ। ସେଇଥିପାଇଁ ପରୀକ୍ଷିତ ଏଇ ଶ୍ଳୋକଟି ଦୁଇଥର ରହିଛି, ଭୟଂ ତୁ ନ ବିତୃପ୍ୟାମ ଆମେ ତୃପ୍ତ ହେଉନା। ତେଣୁ ଏଇଭଳି ଭାବରେ ଭକ୍ତିର କଥା ଆସୁଛି, ଗୋଟେ ପରେ ଗୋଟେ ଜିନିଷ ଆସୁଛି, ବିଜ ହରତ ସେଇଭଳି ଭାବରେ ଏଭଳି ଭାବରେ ସେ ବ୍ୟସ୍ତ ରହିବେ, ତାଙ୍କର କୌଣସି ଆଉ ନିଜର କାମନା କିଛି ରହିବ ନାହିଁ, କେବଳ ଭଗବାନଙ୍କୁ କେମିତି ତୃପ୍ତ କରିବା, ଏଇଭଳି ଭାବରେ ସେମାନେ ତାଙ୍କର ସମୟ ଚାଲିଯାଏ ବିତିଯାଏ। ଯେମିତି ପଙ୍କଜାଙ୍ଗୀର ପ୍ରଭୁ, ପଙ୍କଜାଙ୍ଗୀର ପ୍ରଭୁଙ୍କର ପ୍ରଭୁତ ବହୁତ ସୁନ୍ଦର ଭାବରେ କହିଲେ ସବୁ, ସେଇଭଳି ଭାବରେ ଭଗବାନଙ୍କର ଡ୍ୟୁଟି ଓର୍ସ ଗୁଡ଼ିକ ସେ ହେଉଛନ୍ତି ଅଥରିଟି, ଏଭଳି ଭାବରେ ହେବ ସେଭଳି ଭାବରେ ହେବ ଏଭଳି ଭାବରେ ଚାଲି ସାରା ପୃଥିବୀ ପୃଥିବୀ ସାରା ସମୟ ତାଙ୍କୁ କରୁଥିଲେ, ପ୍ରାର୍ଥନା କରୁଥିଲେ ପ୍ରଭୁ ଆମ ପାଇଁ ଟିକେ ନୃସିଂହଦେବଙ୍କୁ ପ୍ରାର୍ଥନା କରନ୍ତୁ, ଏଇଭଳି ଭାବରେ ଭଗବାନଙ୍କ ସେବା ସବୁ ଜୀବନ ସାରା କରୁଥିଲେ। ତାଙ୍କର ନିଜର କେଉଁଠି ଆସିବ ଇଚ୍ଛା ଆସିବ, ଏଇଟା ମୋର ଦରକାର ସେଇଟା ଦରକାର, ନିଜର କାମନା ପର୍ସନାଲ ରହିବ ନାହିଁ। ଇଏ ହେଉଛି ଭକ୍ତିରେ ସିଦ୍ଧି ଲାଭ ହେଉଛି ଉପାୟ ହେଉଛି ଏଇଟା, ସବୁବେଳେ କିଛି ନା କିଛି ଉପାୟରେ ଆମେ ଯୁକ୍ତ ରହିବା। ଆମେ ଶ୍ରବଣ କରିପାରିବା ନାହିଁ ପରୀକ୍ଷିତ ମହାରାଜ ଭଳି, କିନ୍ତୁ କୀର୍ତ୍ତନ କରିବା, ପ୍ରସାଦ ପାଇବା, ପାଠ ଅଧ୍ୟୟନ କରିବା, ଇଏ କରିବା, ସେ ବିଭିନ୍ନ କାର୍ଯ୍ୟ କରିବା, ସେବା କରିବା, ସବୁ ବିଭିନ୍ନ ପ୍ରକାର ରହିଛି। ଭଗବାନଙ୍କ ସେବା ଅନଲିମିଟେଡ୍ ରହିଛି, ଏତେ ସେବା କଲେ ମଧ୍ୟ ସେ ସେଇମାନେ ଭଗବାନ ଅଧ୍ୟକ୍ଷ ସେ ଉପଭୋଗକାରୀ, ବହୁତ ପ୍ରକାର ଉପଭୋଗ ସେ କରିପାରିବେ। ଗୁରୁଦେବ ଶିଷ୍ୟମାନଙ୍କୁ ଏହିଭଳି ଭାବରେ ବ୍ୟବସ୍ଥା କରନ୍ତି ଯେ ତାଙ୍କର ନିଜର କାପାସିଟିରେ ସେ ଭଗବାନଙ୍କ ସେବାରେ ନିଯୁକ୍ତ ହେବ, ଯାହାର ଯେଉଁ କାପାସିଟି ରହିଛି, କିନ୍ତୁ ସମସ୍ତଙ୍କୁ ଭାଗବତ ଶ୍ରବଣ ଇଜ୍ ଏ ମଷ୍ଟ, ଇଏ ହେଉଛି ମଷ୍ଟ, ଏଇଟା କମ୍ପଲସରି, ଏଇଟା ଅପ୍ସନାଲ୍ ନୁହଁ, ଏଇଟା ମୁଁ କରିବି ନାହିଁ ଅନ୍ୟ କାମ କରିବି ନା, ଦିସ୍ ଇଜ୍ କମ୍ପଲସରି, ଆଉ ସବୁ ଅପ୍ସନାଲ୍ ରହିଛି, କେତେଟା ଜିନିଷ କମ୍ପଲସରି ରହିଛି ଭକ୍ତିର ଅଗ୍ରଗତି କରିବା ପାଇଁ, ଶ୍ରବଣ ହେଉଛି ବିଗିନିଂ। ଯାହା ହେଉ ଏଇଟା ସେଇଟା କହୁଛନ୍ତି, ଇଏ ଏଇଭଳି ଭାବରେ ନୀଳ ରହି ସମୁଦ୍ର ଢେଉ ଆସିଯାଏ ସେତେବେଳେ ନଦୀର ଢେଉ ଦେଖାଯିବ ନାହିଁ, ସେହିଭଳି ଭାବରେ ଭଗବାନଙ୍କର ସେବାରେ ଜଣେ ଯେତେବେଳେ ରତ ରହୁଛି ତାହା ନିଜର ପର୍ସନାଲ ଆଉ ଡିଜାୟାର ଆସିବ ନାହିଁ, କେମିତି ଭଗବାନ ସନ୍ତୁଷ୍ଟ କରିବା ଏଇଥିରେ ସେମାନେ ରହିବେ। ଇଏ ହେଉଛି ବୀଜ ହରତନ, ଇଏ ହେଉଛି ବୀଜ ନଷ୍ଟ ହୋଇଯିବ ଆଉ ରହିବ ନା ବୀଜ,
ଆଉ ଫଳି ଅଙ୍କୁରୋଦ୍ଗମ ହେବ ନାହିଁ। ଏ ଅବିଦା ହରତୁଙ୍ଗ ଏଇଟା ଅବିଦାକୁ ନଷ୍ଟ କରିଯିବ। ବିଜହରତୁଙ୍ଗ ଗୋଟେ ରହିଛି, ଗୋଟେ ମୁଁ କହିନି ସେଇଟା। ବିଜହରଣ କରିବ କିଭଳି ଭାବରେ ନା ଷଷ୍ଠ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟ ସତର ଶ୍ଳୋକରେ ଏଇଟା ବିଷ୍ଣୁଦୂତମାନେ କହିଛନ୍ତି। ଭକ୍ତିର ଏସବୁ ଛଅଟି ଲକ୍ଷଣ ରହିଛି। ଆମେ ଖାଲି ଗୋଟିଏ କଥା କହିଲେ କ୍ଳେଶାଗ୍ନି, ତା ଦେହରୁ ଏଇସବୁ କଥା ରହିଛି। ତା'ର ଗୋଟେ ବିଜ ହରତୁଙ୍ଗ ରହିଛି କ'ଣ ନା, ତେସ୍ତାନି ଅଘାନି ପୁଇତେ ତପାଦିବି। ଭଗବାନଙ୍କୁ ଯଦି ଭକ୍ତି କରୁଛେ ମାନେ ସବୁକୁ ପ୍ରାୟ ପାପକୁ ନଷ୍ଟ କରିଦେବ। ଷଷ୍ଠ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟ ସତର ଶ୍ଳୋକରେ ଏଇଟା କୁହାଯାଇଛି। ତେଣୁ ଇଏ ଭକ୍ତିର କେବଳ ଗୋଟିଏ ଫଳ ଆମେ କହିଲେ ଇଏ ହେଉଛି କ'ଣ ନା କ୍ଳେଶାଗ୍ନି। ଭକ୍ତି କଲା ମାନେ ଏସବୁ ହେବ, ଆଉ ସବୁ ଅନ୍ୟ ଫଳ ସବୁ ରହିଛି, ଆମ ସମୟ ନାହିଁ ଆଲୋଚନା କରିବା କେତେବେଳେ। ତେଣୁ ଏହିଭଳି ଭାବରେ ଯେତେବେଳେ ସିଏ କରୁଥିଲେ ସେହି ସମୟରେ ଯେ କ'ଣ ହେଲା ନା କ'ଣ ନା ଯେଉଁ ରହିଛି ଆମେ ଆଲୋଚନା କଲେ, ଯେତେ ଯାଇଥିଲେ ସେହି ସମୟରେ ମୃଗା କରୁଥିଲା ବେଳେ ତା ପର ଶ୍ଳୋକରେ କୁହାଯିବ, ଯାଇକରି ସେହି ସମୟରେ ଗୋଟେ ସିଂହ ତାକୁ ଆକ୍ରମଣ କରି ତାକୁ ହତ୍ୟା କରିବ। ତେଣୁ ଯୁବକ ସ୍ୱାମୀ ଏ ଶ୍ଳୋକରେ ଭାଷାରେ କହୁଛନ୍ତି, ସଚ ଶ୍ରୀ ଭଗବତ ବଞ୍ଚନାର୍ଥ ଏବ ପ୍ରସନ୍ନାୟ ଦଦୌ। ବିଷ୍ଣୁ ପୁରାଣରୁ ଉଦ୍ଧାର କରି ସେ କହିଛନ୍ତି, ଆମେ ଗତକାଲି ମଧ୍ୟ ଏଇଟା କହୁଥିଲେ, ସତ୍ୟ ଚିନ୍ତା କରୁଛନ୍ତି କ'ଣ କଲେ କୃଷ୍ଣ ମୋତେ ଆଉ କହିବେ ନାହିଁ, ଏ ମଣିଟା ଦିଅ ବୋଲି ବାରମ୍ବାର କହିବେ ନାହିଁ। ତେଣୁ ତାଙ୍କ ଭାଇଙ୍କୁ ଦେଇଦେଲେ, ପ୍ରସନ୍ନକୁ ଦେଇଦେଇଥିଲେ ଭଗବତ ବଞ୍ଚନାର୍ଥ। ଭଗବାନଙ୍କ କଥାକୁ ତ ଗ୍ରହଣ କଲେ ନାହିଁ, ଭଗବାନ ଠକିବା ପାଇଁ ବ୍ୟବସ୍ଥା କରୁଛନ୍ତି। ଭଗବାନ କିଏ ଠକିବ, ଭଗବାନ କିଏ ଠକିବ? ଆମେ ଅନ୍ୟ ଜଣଙ୍କୁ ଠକି ଦେଇପାରିବା, କିନ୍ତୁ ୱାନ୍ କ୍ୟାନ୍ ନଟ୍ ଫୁଲ୍ ଅଲ୍ ଦି ପର୍ସନ୍ସ ଅଲ୍ ଦି ଟାଇମ୍। ଏ ଭୌତିକ ଜଗତ ହେଉଛି ଦୋଷ ରହିଛି, ଚାରୋଟି ଦୋଷ ରହିଛି, ଭ୍ରମ ପ୍ରମାଦ ବିପ୍ରଳିପ୍ସା କରଣା ପାଠବ। ବିପ୍ରଳିପ୍ସା କରିଲେ ଠକିବା ମନବୃତ୍ତି, ବଦ୍ଧ ଜୀବର ଏହିସବୁ ଲକ୍ଷଣ ରହିଛି, ଠକିବା ପାଇଁ ସେମାନେ ଚେଷ୍ଟା କରିବେ। ସିଏ ଚାହୁଁଥିଲେ ଭଗବାନ ଠକିବା ପାଇଁ, ଭଗବାନ କ'ଣ ଠକିବେ ସିଏ? ତେଣୁ ଭାଇକୁ ଦେଇଦେଲେ, ଭାଇକୁ ଜୀବନ ଚାଲିଗଲା। ଏକାକୀତ ଦିନ ଅପି ଅଚର, ତାଙ୍କର ଅଚରତ ମାନେ ଚାଲିଲେ, କୌଣସି ସୈନ୍ୟମାନେ ମନେକିରି ଏକୁଟା ଗଲେ, ତାପରେ କ'ଣ ହେଲା ସବୁ ବର୍ଣ୍ଣନା କରାଯିବ। ଆମେ କଥାକୁ ବିଶ୍ରାମ ଦେବା, ବିଶ୍ରାମ ଦେବ କହିବା ଦୁଇ ମିନିଟ୍ ଭଗବାନଙ୍କ ନାମ କୀର୍ତ୍ତନ କରିବା।
ହରେ କୃଷ୍ଣ ନା କୃଷ୍ଣ ହରେ ହରେ, ହରେ ରାମ ହରେ ରାମ, ରାମ ହରେ ହରେ।